మహాయుద్ధం దశమ స్కంధం చెప్పన అధ్యాయ శ్లోక సతీ. త్వంగి విశ్వసృష్టం విశ్వసృజం
స్రష్టాంగి
విశ్వసృజం స్రష్ట స్రష్టానామపి జచ్చ సత్ స్రష్టానామపి జచ్చ సత్ కాళ కళయతామి సహ కాళ కళయతామి పర ఆత్మా తథాత్మనాం పరాత్మా తథాత్మనాం ద్వంగి విశ్వసృజం స్రష్టా స్రష్టానామపి జచ్చ సత్ కాళ కళయతామి సహ పరాత్మా తథాత్మనాం. త్వంగి విశ్వసృజం స్రష్టా స్రష్టానామపి జచ్చ సత్ కాళకళయతామి సహ పరాత్మా తథాత్మనాం. స్రష్టృజం స్రష్టా స్రష్టానామపి జచ్చ సత్ కాళకళయతామి సహ తథాత్మనాం. హరే కృష్ణ. ప్రకరణ వా ଆପଣ ସକଳ ଜଗତ ସ୍ରଷ୍ଟା, ଆପଣଙ୍କର ବର୍ମ ସ୍ରଷ୍ଟା ଏବଂ ଆପଣ ଯାବତୀୟ ସୃଷ୍ଟ ବସ୍ତୁର ନିହିତ ସାରତତ୍ଵ. ଆପଣ ସମସ୍ତ ସଂହାରକର୍ତ୍ତାଙ୍କର ମଧ୍ୟ ସଂହାରକର୍ତ୍ତା, ପରମେଶ୍ୱର ଭଗବାନ ଏବଂ ସମସ୍ତ ଆତ୍ମାର ପରମାତ୍ମା. କୃଷ୍ଣ ଭକ୍ତ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଇଦେଉଛି. ଏ ଯେଉଁ ଦ୍ୱାରକାର ଗୁମ୍ଫାରେ, ପାହାଡ଼ରେ ଥିବା ଗୁମ୍ଫାରେ ଭଗବାନ କୃଷ୍ଣ ଏବଂ ଭଗବାନଙ୍କ ସହିତ ଯେଉଁ ଯୁଦ୍ଧ ଚାଲିଥିଲା, ସେ ଯୁଦ୍ଧ 28 ଦିନ ଧରି ଚାଲିଥିଲା। 28 ଦିନ ଯୁଦ୍ଧ ପରେ ଯେତେବେଳେ ଆଜିର 28ତମ ଦିବସରେ ଆଜି ଭଗବାନଙ୍କର ଏଇ ଜ୍ଞାନ ଆସୁଛି, ତେଣୁ ଯିଏ ଜାଣିପାରୁଛନ୍ତି ଇଏ ହେଉଛନ୍ତି ସ୍ୱୟଂ ଭଗବାନ। ତେଣୁ 3ଟି ଶ୍ଳୋକରେ ଭଗବାନ ସ୍ତୁତି କରିଛନ୍ତି। ଗତକାଲି ଆମେ ଶୁଣୁଥିଲେ କିଭଳି ଭାବରେ ସେ କହୁଥିଲେ, ଜାନେ ତ୍ୱାଂ ସର୍ବଭୂତାନାଂ ପ୍ରାଣ ଓଜ ସୌବଳଂ ବିଷ୍ଣୁ ପୁରାଣ ପୁରୁଷଂ ପ୍ରଭ ବିଷ୍ଣୁ ମଧୀଶ୍ୱରଂ। ତେଣୁ ସେ କହୁଛନ୍ତି, ମୁଁ ଜାଣିଛି ଆପଣ ହେଉଛନ୍ତି ସର୍ବଭୂତାନାଂ ପ୍ରାଣ ଓଜ ସୌବଳଂ। ଆପଣ ହେଉଛନ୍ତି ପ୍ରାଣ, ଆପଣ ହେଉଛନ୍ତି ଓଜ ସହ ଏବଂ ବଳ। ବିଷ୍ଣୁ ପୁରାଣ ପୁରୁଷଂ, ଆପଣ ହେଉଛନ୍ତି ସେଇ ବିଷ୍ଣୁ ଯିଏକି ପୁରାଣ ପୁରୁଷ, ଏବଂ ଆପଣଙ୍କର ସେହିଭଳି ଭାବରେ ଅପରିମିତ ପ୍ରଭାବ ରହିଛି, ଏବଂ ଆପଣ ହେଉଛନ୍ତି ସମସ୍ତଙ୍କର ଅଧୀଶ୍ୱର, ସମସ୍ତଙ୍କର ଈଶ୍ୱର, ଏହିଭଳି ଭାବରେ ଗତକାଲି କହିଥିଲେ, ଶୁଣୁଥିଲେ ଏଇଟା। ତେଣୁ ଆଜି ଆମେ ଶୁଣୁଛୁ ଆଉ ଗୋଟେ ଶ୍ଳୋକ, ତ୍ୱଂ ହି ବିଶ୍ୱସୃଜାଂ ସ୍ରଷ୍ଟା। ତେଣୁ ଏ ଯେଉଁ ବିଶ୍ୱ ସୁଜା ଯେଉଁମାନେ ସୃଷ୍ଟି ହେଉଛନ୍ତି, ଭୌତିକ ଜଗତରେ ଆମେ ଦେଖୁଛେ କେତେ ପ୍ରକାର ଜୀବ ସବୁ ରହିଛନ୍ତି, ଏସବୁ ସୃଷ୍ଟି ହୋଇଛନ୍ତି, ସୃଷ୍ଟି କେମିତି ହେଇଛି ଏଇଟାକୁ ସେ ଜାଣୁଛନ୍ତି, ଭଗବାନଙ୍କ ଭକ୍ତ ଜାଣନ୍ତି, ସବୁ ଭିତରେ କାରଣ ହେଉଛନ୍ତି ଭଗବାନ ବୋଲି। ତେଣୁ ଏ ଯେଉଁ ବିଶ୍ୱ ସୁଜାଙ୍କର ସ୍ରଷ୍ଟା ଆପଣ ହେଉଛନ୍ତି ବିଶ୍ୱ, ଏ ଯେଉଁ ସବୁ ସୃଷ୍ଟି ହେଉଛି ତା'ର ସ୍ରଷ୍ଟା ବା ତାଙ୍କ ସେମାନଙ୍କର ସୃଷ୍ଟିକର୍ତ୍ତା ହେଉଛନ୍ତି ଆପଣ। ବିଶ୍ୱ ସୃଜାଙ୍କ ସ୍ରଷ୍ଟା सृष्टानापि यच्च सत् एवं जो वस्तु सब सृष्टि होती एम दुईटी वस्तु दुईटी कारण रही सृष्टि होवार गोटे हूँ निमित्त कारण गोटे हूँ उपादान कारण जमी आम देखा गोटे सुरई या मटी हाँ सब या जो सी या करती कुंभकार तैयारी करती किभली करती मटी को लेकिन भाव में से गोटे चक घूर थी घूर थी से पकई कि सृष्टि करदे करदे या जो हूँ ये जो सृष्टि है कह चक द्वारा सृष्टि है चक द्वारा मन मन सृष्टि होना चक द्वारा सृष्टि से जो कुंभकार होती कारण निमित्त कारण एवं जहाँ द्वारा सृष्टि होती उपादान कारण दुईटी कारण रही निमित्त कारण आ गए उपादान कारण तेणु ये भौतिक जगत जो सृष्टि होती तार निमित्त कारण हो भगवान एवं उपादान कारण होते से भगवान सृष्टि स्थिति प्रलय साधन शक्ति रेखा छाई वजस्य भुवनानि विभक्ति दुर्गा इच्छानुरूपम अभिजस्य चतुष्टये सा गोविंदमादिपुरुषं तमहं भजामि। इटा ब्रह्मा कहते ये जो सृष्टि स्थिति प्रलय भौतिक जगत रे ये तीनोट जिनस रही चीज जगत रे ये सब ना सब सब से भौतिक सृष्टि चीज जगत रही एमती कहते ना गोटे दिन सृष्टि है चिंता करना ये अवस्था को कारण आम जो रहीचे आम हूचे कौन ना आमर आदि रही आम भौतिक जगत हूँ आदि अंतवंत आर सृष्टि होपर प्रलय हो तेणु आम चिंता करें ये वस्तु रही जार आदि ना कि अंत ना आम चिंता करें आम आचार्य मैंने कहते फोर्थ डायमेनसनाल भौतिक जगत जहाँ सब देखुचे जो थ्री डायमेनसन अतीत वर्तमान भविष्य जो विभिन्न प्रकार जो रही कौन लेंथ ब्रेथ हाइट ये सब जो रही भौतिक जगत तीनोट डायमेनसन रही कि आर ऊर्धर जो रही फोर्थ डायमेनसनाल आम चिंता करें वस्तु हूँ ये भाव अद्वैत सत्य से अद्वैत सत्य को जानापी तार उपाय होधि प्रणिपातेन परिप्रश्न से भया उपदक्षे ज्ञान ज्ञान तत्वदर्शिन जो मैंने अद्वैत तत्व को जानती एवं उपलब्धि करके प्रणाम करवा करके प्रश्न पचार आम तत्व को बुझीपर जो मैंने तत्व को जाणी ना आम से बुझीपर ना से सब तत्व को भौतिक जगत जो ऊर्ध तत्व आम भौतिक जगत एक्सपीरियंस रही भौतिक जगत ऊर्ध विषय आम चिंता करें फोर्थ डायमेनसनाल जो जिनसा रही कौन से जिनस केमी हो पार आम चिंता करें तो बर्तमान कथा कहचे आ पूर्वर अतीत थी बर्तमान भविष्य है टी पर चलगे पुणी भविष्य आसव अतीत वर्तमान भविष्य तीनो काल रही आर ऊर्धर केमी संभव केमी किए बुझे पार आम जेहेतु ये तीनो विस्तार रही आम ऊर्ध कथा जापर ना ना यात्रा भी प्रगति समय जो कहुची चीज जगत कथा कहुची से कालर परिवर्तन हुए ना से सब नित्य वर्तमान काल चीज जगत नित्य वर्तमान नित्य वर्तमान काल रही आम चिंता करें किंतु आम उपलब्ध करावर ना जो रही जो मैंने सृष्टि साधु शास्त्र गुरु यही मध्यम आम ये बुझीपर नित्य वर्तमान किभली जमी आम देखुचे आम शरीर जो भगवान आम से भगवत गीतार द्वितीय अध्याय प्रथम से ज्ञान टी नित्य वर्तमान विषय कौन ए अर्जुन नत्यवाहन जातनाशम नम नेमे जनाधिका न चैव न भविष्याम सर्वे वयम उत्थ परम ଅର୍ଜୁନ ଯେଉଁ ସୂଚନା କରୁଥିଲେ କେମିତି ଆମକୁ ମାରିବା ତୁମକୁ ମାରିବା, ଏମାନେ ମୋର ମୋର ବନ୍ଧୁ ବାନ୍ଧବ, ଏମାନେ ସବୁ ଇଏ ଏମିତି ଅସୁବିଧା ହେବ, ଚଳୁ ଅସୁବିଧା, ଏଇଭଳି ଭାବରେ ଅନେକ ପ୍ରକାର ଚିନ୍ତା କରୁଥିଲେ। ଅର୍ଜୁନଙ୍କର ବିଷାଦ ଆସୁଥିଲା। ତେଣୁ ଭଗବାନଙ୍କ ଯେତେବେଳେ ଶରଣ କଲେ, ଭଗବାନ ଯେତେବେଳେ ଜ୍ଞାନ ଦେବା ପାଇଁ ଆରମ୍ଭ କଲେ, କହୁଛନ୍ତି ଅର୍ଜୁନ ନତ୍ୟବାହମ ଜାତ ନାଶମ ନ ତୁମ ନେମି ଜନାଦୀପା ନ ଚାହିବ ନ ଭବିଷ୍ୟାମ ସର୍ବେ ଭୟ ମତ ପରମ। ଏମିତି କେତେ ସମୟ ନଥିଲା ଯେତେବେଳେ ତମେ ନଥିଲ କି ମୁଁ ନଥିଲି ବା ରାଜାମାନେ ନଥିଲେ, ବା ଏମିତି କେତେବେଳେ ସମୟ ହେବ ନାହିଁ ଯେତେବେଳେ ଆମେ ରହିବା ନାହିଁ। ନିତ୍ୟ ଏ ବର୍ତ୍ତମାନ, ନିତ୍ୟ ବର୍ତ୍ତମାନ, ଚିନ୍ତା କରିପାରିବା ନାହିଁ। ତାପରେ ଆଉ ଯେଉଁ ଗୋଟେ ଉଦାହରଣ ଦେଇଛନ୍ତି ଭଗବାନ, ଯେଭଳି ଭାବରେ ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନ ମୁହ୍ୟତି। ଯେଉଁଭଳି ଭାବରେ ଶରୀରର ପରିବର୍ତ୍ତନ ହେଉଛି କିନ୍ତୁ ଆମର ପରିବର୍ତ୍ତନ ହେଉନାହିଁ। ଆମେ ଯେଉଁ ସେ ଛୋଟ ପିଲା ଶରୀରରେ ଥିଲେ ବର୍ତ୍ତମାନ ଯୁବକ ଶରୀରରେ ରହିଛେ ଏବଂ ଭବିଷ୍ୟତରେ ମଧ୍ୟ ବୃଦ୍ଧ ଶରୀରରେ ରହିବା, ଏ ଯେଉଁ ରହିଛି ଆମର ପରିବର୍ତ୍ତନଶୀଳ ନୁହଁ, ଆମେ ପରିବର୍ତ୍ତନଶୀଳ ନୁହଁ କିନ୍ତୁ ଶରୀର ପରିବର୍ତ୍ତନଶୀଳ। ଏହିଭଳି ଭାବରେ ଭୌତିକ ଜଗତର ଉର୍ଦ୍ଧ ବସ୍ତୁକୁ ବୁଝିବା ପାଇଁ ଆମେ ବୁଝିପାରିବା ନାହିଁ, ଆମର ଭୌତିକ ଏକ୍ସପିରିଏନ୍ସରେ ସେଇଟା ବୁଝିପାରିବା ନାହିଁ। ତେଣୁ ଏଇ ଯେଉଁ ସୃଷ୍ଟି ସବୁ ହେଉଛି ବିଶ୍ୱ ସୃଜା, ଯେତେ ସବୁ ଭୌତିକ ଜଗତ ସୃଷ୍ଟି ହେଇଛି, ଯାହା ସବୁ ହେଇଛି, କେତେ ପ୍ରକାର ଜୀବ ରହିଛନ୍ତି, ଆମର ଯେଉଁ ଯେତିକି ରହିଛି ବୈଜ୍ଞାନିକମାନେ ବା ବାୟୋଲୋଜିଷ୍ଟମାନେ ଯେତିକି କହନ୍ତି ଏତିକି ଜୀବ ଅଛନ୍ତି, ସେତିକି ଅଛନ୍ତି, ତାଙ୍କର ବାହାରେ ମଧ୍ୟ ବହୁତ ଜୀବ ରହିଛନ୍ତି। ଯେମିତି ପ୍ରଭୁପାଦ ମହାରାଜ କହନ୍ତି, ବୈଜ୍ଞାନିକମାନେ କହନ୍ତି ଗୋଟେ ଜୀବ ଥିଲା ଡାଇନୋସରସ୍ ଥିଲା, ସେଇଟା ନଷ୍ଟ ହୋଇଗଲା। ପ୍ରଭୁପାଦ କହନ୍ତି ସେମିତି କିଛି ଜୀବ ନଥିଲା, ସେମିତି କିଛି ଜୀବ ନାହିଁ, ଏମିତି ଜୀବ ରହିଛନ୍ତି, ବହୁତ ପ୍ରକାର ଅଧିକ ଜୀବ ସବୁ ରହିଛନ୍ତି, ଆମେ ଚିନ୍ତା କରିପାରିବା ନାହିଁ। ଯେଉଁଭଳି ଭାବରେ ପ୍ରଭୁପାଦ ମହାରାଜ କହନ୍ତି ଏଭଳି ସବୁ ପକ୍ଷୀ ରହିଛନ୍ତି, ସେ ଗୋଟିଏ ପ୍ଲାନେଟ୍ରୁ ଆଉ ଗୋଟିଏ ପ୍ଲାନେଟ୍କୁ ଯାଆନ୍ତି, ଉଡ଼ିକି ଯାଆନ୍ତି, କିନ୍ତୁ ଗରୁଡ଼ଙ୍କ କଥା ଆମେ ଜାଣୁଛେ ଗରୁଡ଼, ସେଇଭଳି ଭାବରେ ବହୁତ ପକ୍ଷୀ ରହିଛନ୍ତି, ଏଇଭଳି ଭାବରେ ଗୋଟିଏ ପ୍ଲାନେଟ୍ରୁ ଆଉ ଗୋଟେ ପ୍ଲାନେଟ୍କୁ ଯାଆନ୍ତି, ଏବଂ ଯେତେବେଳେ ତାଙ୍କର ଟିଫିନ୍ ଦରକାର ହୁଏ ସେତେବେଳେ ଗୋଟେ ଗୋଟେ ହାତୀକୁ ନେଇକି ଖାଆନ୍ତି, ଟିଫିନ୍ କରନ୍ତି ସେ। ଏଭଳି ଭାବରେ ଯେତେବେଳେ ଉଡ଼ୁଥିଲା ବେଳେ ତାଙ୍କର ଯେତେବେଳେ ଛୁଆ ସୃଷ୍ଟି ହୁଏ ସେ ମଧ୍ୟ ଉଡ଼ୁ ଉଡ଼ିକିରି ସେ ମଧ୍ୟ ହେଇଯାଏ, ସେ ମଧ୍ୟ ଖସିଲା ବେଳକୁ ସେ ମଧ୍ୟ ଉଡ଼ିବା ପାଇଁ ଶକ୍ତି ପାଏ। ଏଇଭଳି ଭାବରେ ବହୁତ ପ୍ରକାର ଜୀବ ଅଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି ତିମିଙ୍ଗିଳ ବୋଲି ଗୋଟେ ଜୀବ ଅଛି, ତିମିଙ୍ଗିଳ ଭାଗବତଙ୍କର ସେଥିରେ ବର୍ଣ୍ଣନା କରାଯାଇଛି, ତିମିଙ୍ଗିଳ ତିମି କେତେ ବଡ଼ ବିରାଟ ଜୀବ ରହିଛି, ତାକୁ ଯିଏ ଜୀବ ବିଳିବ ତିମିଙ୍ଗିଳ ତିମିଙ୍ଗିଳ ରହିଛି। ତେଣୁ ଏହିଭଳି ଭାବରେ ଅନେକ ପ୍ରକାର ଜୀବ ରହିଛନ୍ତି, ସୃଷ୍ଟି ହୋଇକି ରହି ବିଶ୍ୱ ସୃଜା ଏହିଭଳି ଭାବରେ ସୃଷ୍ଟି ହୋଇଛନ୍ତି, ବହୁତ ପ୍ରକାର ଜୀବ ରହିଛନ୍ତି, କିନ୍ତୁ ଆମର ଲିମିଟେଡ଼ ନଲେଜ୍ ଆମେ କହୁଛୁ ନା ଏଇଟା ନଥିଲା, ଥିଲା ଭବିଷ୍ୟତରେ, ଏଇଟା ଗୋଟେ କଳ୍ପନା, ଡାଇନୋସରସ୍ ଥିଲା ଚାଲିଗଲା, ଏସବୁ କଳ୍ପନା ଜିନିଷ, ପ୍ରଭୁପାଦ ମହାରାଜ ସେ କଳ୍ପନା, କୌଣସି ଜୀବ ନଷ୍ଟ ହେଉନାହିଁ, 84 ଲକ୍ଷ ପ୍ରକାର ଜୀବ ପୁରାଣରେ ବର୍ଣ୍ଣନା କରାଯାଇଛି, ଜଳଯାନବ ଲକ୍ଷ୍ୟାଣି ସ୍ଥାବରା ବିଂଶଲକ୍ଷ୍ୟତି କୃମୟ ରୁଗ୍ମ ସଂଖ୍ୟକ ସ୍ଥାବରା ବିଂଶଲକ୍ଷ୍ୟତି ପକ୍ଷିଣା 10 ଲକ୍ଷଣା ମନୁଷ୍ୟ 4 ଲକ୍ଷ୍ୟାଣି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି। ଭଗବାନଙ୍କ ସୃଷ୍ଟ ଜୀବ କାହିଁକି ଇଏ ହେବ, ଭଗବାନ ସୃଷ୍ଟି କରୁଛନ୍ତି, ଭଗବାନ 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି କରିଛନ୍ତି କାହିଁକି ନା ଆମର ସେଇଭଳି ଭାବରେ ରହିଛି ବିଭିନ୍ନ ପ୍ରକାର କାମନା ରହିଛି, 84 ଲକ୍ଷ ପ୍ରକାର କାମନା, ଏବଂ ପ୍ରତି କାମନାରେ ମଧ୍ୟ ଅନେକ ପ୍ରକାର ଜୀବ ରହିଛନ୍ତି, ପ୍ରତି ଇଏରେ ମଧ୍ୟ ରହିଛନ୍ତି। ତେଣୁ ଏ ଯେଉଁ ରହିଛନ୍ତି ବିଭିନ୍ନ ପ୍ରକାର କାମନା, କାହିଁକି ଆମର ଏବେ ବିଭିନ୍ନ ପ୍ରକାର ଶରୀର ସୃଷ୍ଟି ହେଇଛି, ବିଭିନ୍ନ ପ୍ରକାର କାହାର ସହିତ କାହା ମିଶୁଛି, ମୁହଁ କାହାର ମିଶୁଛି, ସ୍ୱର କାହାର ମିଶୁଛି, ଚାଲି କାହାର ମିଶୁଛି, କ'ଣ କାହାର ମିଶୁଛି, କାହିଁକି ଏଇସବୁ ରହିଛି, ଇଚ୍ଛା ରହିଛି, ଡିଜାୟାର ରହିଛି, କାମନା ସବୁ ରହିଛି, ସେ ଅନୁସାରେ ଆମେ ଶରୀର ପ୍ରାପ୍ତ ହେଉଛେ। ଭଗବାନଙ୍କ ସୃଷ୍ଟିକୁ ଇଏ କରିବା ବର୍ଣ୍ଣନା କରିବା ଅତି ସହଜ ବସ୍ତୁ ନୁହଁ, ଲକ୍ଷ ଲକ୍ଷ ବର୍ଷ ପରେ ମଧ୍ୟ ବୁଝିପାରିବେ ନାହିଁ ବୈଜ୍ଞାନିକମାନେ, ଏଭଳି ସବୁ ସୃଷ୍ଟି ରହୁଛି। ତେଣୁ ଏ ଯେଉଁ ସୃଷ୍ଟି ରହୁଛି ଏଇଟାକୁ ଆମେ କିଭଳି ବୁଝିବା ନା ଶାସ୍ତ୍ରରୁ ବୁଝିବା, ଭଗବାନ ହେଉଛନ୍ତି ଏକାଧାରରେ ସେ ହେଉଛି ନିମିତ୍ତ କାରଣ ଏବଂ ସେ ହେଉଛନ୍ତି ମଧ୍ୟ ଉପାଦାନ କାରଣ, ଉପାଦାନ କାରଣ ପାଇଁ ସେ ଦେଇଛନ୍ତି ଦୁର୍ଗାଦେବୀ ସୃଷ୍ଟି କରୁଛନ୍ତି, ଉପାଦାନ ପ୍ରଦାନ କରୁଛନ୍ତି, ଯେଉଁ ଦୁର୍ଗାଦେବୀ ତାର ଦାୟିତ୍ୱରେ ରହିଛନ୍ତି, ସବୁ ସୃଷ୍ଟି ହେଉଛନ୍ତି, ଭଗବାନ ସବୁ ସୃଷ୍ଟି କରିଛନ୍ତି, ଭୌତିକ ଜଗତରେ ସୃଷ୍ଟି ହେଉଛି, ସୃଷ୍ଟିର ଆରମ୍ଭରେ ସେଇଟା ବର୍ଣ୍ଣନା କରାଯାଏ କେମିତି ସୃଷ୍ଟି ହେଉଛି, ପ୍ରଥମେ କିଛି ନଥିଲା, ପ୍ରଥମେ କିଛି ନଥିଲା, ତେଣୁ ଭଗବାନ ଯେତେବେଳେ ଈକ୍ଷଣ କଲେ ଯେଉଁ ରହିଛି ସମଗ୍ର ଭଗବାନଙ୍କର ଯେଉଁ ସୃଷ୍ଟି ରହିଛି, ଗୋଟିଏ ଅଂଶ ରହିଛି ଅନ୍ଧକାର ଆଚ୍ଛନ ରହିଥିଲା, ଆକାଶ ଭଳି ଅନ୍ଧକାର ଆଚ୍ଛନ ରହିଥିଲା, ଏ ମହତତ୍ତ୍ୱ, ମହତତ୍ତ୍ୱକୁ ଯେତେବେଳେ ଭଗବାନ କାରଣ ତପସ୍ୟା ବିଷ୍ଣୁ ଯେତେବେଳେ ଦୃଷ୍ଟି ନିକ୍ଷେପ କଲେ, ସେଇ ଦୃଷ୍ଟି ନିକ୍ଷେପରେ ଏଥିରେ ବିକାର ଆସିଲା, ତିନୋଟି ଗୁଣ ରହିଛି, ଏ ସାମ୍ୟ ଅବସ୍ଥାରେ ଥିଲା, ସାମ୍ୟ ଅବସ୍ଥାରେ ସୃଷ୍ଟି ହୋଇପାରିବ ନାହିଁ, ତେଣୁ ବୈଷମ୍ୟ ଯେତେବେଳେ ପ୍ରଦାନ କରାଯିବ ସେତେବେଳେ ସୃଷ୍ଟି ଆରମ୍ଭ ହେବ, ବୈଷମ୍ୟ ସତ୍ୱ ରଜତମ ତିନୋଟି ଗୁଣ ସମାନ ପରିମାଣରେ ରହିଲେ ଆଉ ସୃଷ୍ଟି ହୋଇପାରିବ ନାହିଁ, ତାଦ୍ୱାରା ଯେତେବେଳେ ବୈଷମ୍ୟ ସୃଷ୍ଟି କରାଯାଉଛି ସେତେବେଳେ ସୃଷ୍ଟି ଆରମ୍ଭ ହେଲା, ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହେଲା, କେମିତି ଆରମ୍ଭ ହେଲା ନା ଭଗବାନ ଦୃଷ୍ଟି ନିକ୍ଷେପ କଲେ, ଭଗବାନ ଇକ୍ଷଣ ମାଧ୍ୟମରେ ସୃଷ୍ଟି ହେଉଛି, ଇଏ ହେଉଛି ନିମିତ୍ତ କାରଣ, ଭଗବାନ ଇଏ ହେଉଛି କାରଣ ହେଉଛି ସେଇଟା ନିମିତ୍ତ, ଆଉ ଯେଉଁ ସବୁ ଭୌତିକ ଜାଗ ସବୁ ସୃଷ୍ଟି ହେଇଛି ସେ ଭଗବାନଙ୍କଠାରୁ ସୃଷ୍ଟି ହେଇଛି, ଯେ ଜନ୍ମାଦି ଅସତ ଯାହା ସବୁ ଆମେ ଦେଖୁଛେ ସେ ସବୁ ଯାହାଙ୍କଠାରୁ ଆସୁଛନ୍ତି ସିଏ ହେଉଛନ୍ତି କ'ଣ, ସିଏ ହେଉଛନ୍ତି ବେଦାନ୍ତ ସୂତ୍ର ପ୍ରଥମେ ଯେଉଁ କହିଲେ କ'ଣ ବ୍ରହ୍ମ, ଇଏ ହେଉଛନ୍ତି ବ୍ରହ୍ମ, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା, ବ୍ରହ୍ମଙ୍କ ବିଷୟରେ ଯେତେବେଳେ ଜିଜ୍ଞାସା କରାଯିବ ସେତେବେଳେ ଆସିବ କ'ଣ ନା ଜନ୍ମାଦି ଅସତ, ଇଏ ହେଉଛି ଏହି ଶ୍ଳୋକରୁ ଆମର ଭାଗବତ ଆରମ୍ଭ ହେଉଛି, ଇଏ ହେଉଛି ବେଦାନ୍ତ ସୂତ୍ରର ଦ୍ୱିତୀୟ ଶ୍ଳୋକ, ଦ୍ୱିତୀୟ ଶ୍ଳୋକ ନୁହଁ, ସେଠି ଶ୍ଳୋକ ନାହିଁ, ସେଠି ସୂତ୍ର ସବୁ ରହିଛି, ଶ୍ଳୋକ ନାହିଁ ସୂତ୍ର, ଆଫୋରିଜିମ୍ ଯେଉଁ ମହାରାଜ କହନ୍ତି ଆଫୋରିଜିମ୍, ସେଣ୍ଟେନ୍ସ ନାହିଁ, ଫୁଲ୍ ସେଣ୍ଟେନ୍ସ ନାହିଁ, ସେଠି ଆଫୋରିଜିମ୍ ଯେଉଁ ରହିଛି ଗୋଟିଏ ଶବ୍ଦରେ ବହୁତ ପ୍ରକାର କଥା କୁହାଯାଇଛି, ଗୋଟିଏ ଶବ୍ଦ ବା ଦୁଇଟି ଶବ୍ଦ ସୂତ୍ର, ଯେମିତି ଆମର ପଢ଼ୁଥିଲେ ପିଲାଦିନେ ସ୍କୁଲ କଲେଜରେ ଏ ପ୍ଲସ୍ ବି ରହୁଛି କ୍ୟା ସୂତ୍ର, ସେହିଭଳି ଭାବରେ ସୂତ୍ର ସବୁ ରହିଛି ବେଦାନ୍ତ ସୂତ୍ର, ଭାଗବତ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିକିରି ଅନ୍ତିମରେ ସୂତ୍ର ଆକାରରେ ସବୁ ବର୍ଣ୍ଣନା କରିଦେଲେ, ସୂତ୍ର ଆକାରରେ ସବୁ ବର୍ଣ୍ଣନା କରିଦେଲେ, କିନ୍ତୁ ତଥାପି ସୂତ୍ର ଆକାରରେ ବର୍ଣ୍ଣନା କରିସାରିଲା ପରେ ମଧ୍ୟ ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ, ତେଣୁ ତାଙ୍କର ଗୁରୁ ନାରଦ ମୁନି ଆସି କହିଲେ ଶାନ୍ତିପ୍ରାପ୍ତ ନ ହେବାର କାରଣ ହେଉଛି ତୁମେ ଯେଉଁ ବିଭିନ୍ନ ପ୍ରକାର ଶାସ୍ତ୍ର ସବୁ ରଚନା କରିଛ, ଯେଭଳି ଭାବରେ ଧର୍ମ ଅର୍ଥ କାମ ମୋକ୍ଷ ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନାହୁଁ, ଯଥା ଧର୍ମ ଯଥା ଧର୍ମ ଦୟାସ୍ତାର୍ଥା ମୁନିବର୍ଜାନ କୀର୍ତ୍ତିତା ମ ତଥା ବାସୁଦେବସ୍ୱ ମହିମା ଅନୁବର୍ଣ୍ଣିତ, ଯେଭଳି ଭାବରେ ତୁମେ ଧର୍ମ ଅର୍ଥ କାମ ମୋକ୍ଷକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନାହୁଁ, ଯେଉଁଥିପାଇଁ ତୁମେ ଶାନ୍ତିପ୍ରାପ୍ତ ହୋଇପାରୁନା, ତେଣୁ ଏ ଭାଗବତମ ଶାସ୍ତ୍ର ରଚନା କରାଗଲା, ଏ ଭାଗବତମ ଶାସ୍ତ୍ର ଏଭଳି ରହିଛି, ସବୁକିଛି ଜ୍ଞାନ ହାତରେ ଅଛନ୍ତି, ଭାଗବତମ ଶାସ୍ତ୍ର ସବୁକିଛି ଜ୍ଞାନ ହାତରେ ଅଛନ୍ତି, ଯାହାର ଯେତିକି ଶକ୍ତି ରହିଛି ସେ ସେତିକି ବର୍ଣ୍ଣନା କରିପାରିବେ, ଯେମିତି ଆମର ମହାପ୍ରଭୁ ଯେଉଁ ରହିଛି ଆତ୍ମାରାମ ଶ୍ଳୋକକୁ 61ଟି ଅର୍ଥ କରିଛନ୍ତି, 61ଟି ଅର୍ଥ କରିଦେଲେ ଅର୍ଥ ନୁହଁ ସେତିକିରେ ସରିଗଲା ନା, ଅନନ୍ତ ଭଗବାନ ଯେଉଁଭଳି ଭାବରେ ଅନନ୍ତ ତାଙ୍କର ସେହିଭଳି ଭାବରେ ସବୁ ସବୁକିଛି ଅନନ୍ତ ରହିଛି, ଚିନ୍ତା କରିପାରିବା ନାହିଁ ବୈଜ୍ଞାନିକମାନେ ଚିନ୍ତା କରି, ଏହିଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ଅଛି, ଆମେ ଗତକାଲି କହୁଥିଲେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ଅଛି, ଆମେ ଚିନ୍ତାର ବାହାରେ ଏଇଟା, ଆମ ପ୍ରଭୁପାଦ ମହାରାଜ କହନ୍ତି ଗୋଟେ ଶ୍ଳୋକ ଅଛନ୍ତି ଦ୍ୱିତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ, ଯେଉଁ ସୁଖଦେବ ଗୋସ୍ୱାମୀ ଭଗବାନଙ୍କୁ ଯେଉଁ କରିଛନ୍ତି ମଙ୍ଗଳାଚରଣ କରିଛନ୍ତି ତା ଦେହରେ ଶ୍ଳୋକଟି ଅଛନ୍ତି ଯେ କ'ଣ ନା ଯେଉଁ ସୃଷ୍ଟି ସବୁ କରୁଛନ୍ତି, ସୃଷ୍ଟି ଯେଉଁ ରହିଛି ଦ୍ୱିତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି ଯେ ବହୁତ ସୁନ୍ଦର ଭାବେ ପ୍ରଭୁପାଦ ମହାରାଜ ମୋତେ ତାର ଭାଷ୍ୟ ଦେଇଛନ୍ତି, ସେ କହୁଛନ୍ତି ଯେ ପ୍ରଚୋଦିତା ଜୈନ ପୁରା ସରସ୍ୱତୀ ବିତନ୍ମତା ଦଶ୍ୟ ସତିଂ ସ୍ମୃତିଂ ହୃଦି ସ୍ୱଲକ୍ଷଣା ପ୍ରାଦୁ ରଘୁତ୍ରାଶ୍ୱତ ସ୍ୱାମୀ ଋଷିଣାମ ଋଷଭ ପ୍ରସିଦ୍ଧତା। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ କାହିଁକି ସୁଖଦେବ ଗୋସ୍ୱାମୀ ଭଗବାନ ପ୍ରାର୍ଥନା କରୁଛନ୍ତି। ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତଙ୍କ କଥା ଆରମ୍ଭ କଲେ ସେତେବେଳେ ସେ ମଙ୍ଗଳାଚରଣ କରିନଥିଲେ। ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତର ସିଧାସଳଖ ଦେବା ପାଇଁ ଆରମ୍ଭ କଲେ। ତାପରେ ତାଙ୍କର ମନେ ପଡ଼ିଲା ମୁଁ ମଙ୍ଗଳାଚରଣ କରିନାହିଁ। ତେଣୁ ତେରଟି ଶ୍ଳୋକରେ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ 12-24 ଏ ତେରଟି ଶ୍ଳୋକରେ ଭଗବାନଙ୍କର ମଙ୍ଗଳାଚରଣ କରିଛନ୍ତି। ତା ଦେହରେ ଏ ଶ୍ଳୋକଟି ଗୋଟିଏ 2-4-22 ଏ ଶ୍ଳୋକ ପ୍ରଭୁପାଦ ମହାରାଜ ଯେତେବେଳେ ବୋଷ୍ଟନରେ ଯେତେବେଳେ ପହଞ୍ଚିଲେ ପ୍ରଥମେ ସେହି ସମୟରେ ସେ ଗୋଟେ କବିତା ରଚନା କରିଥିଲେ। ସେଇଥିରେ ଏଇଭଳି ଗୋଟେ କବିତା ମଧ୍ୟ ସେ କହିଥିଲେ ସୁଖଦେବ ଗୋସ୍ୱାମୀ ଏଥିରେ ଭଗବାନ ପ୍ରାର୍ଥନା କରୁଛନ୍ତି ପ୍ରଭୁ ମୋର ଯେଉଁଭଳି ଭାବ ପ୍ରଚୋଦିତା ଦିଏନ ପୁରା ସରସ୍ୱତୀ ପୁରା ଅତୀତ କାଳରେ ଯେଉଁଭଳି ଭାବରେ ଆପଣ ସୃଷ୍ଟି କରୁଥିଲେ ଅଜସ୍ୟ ସତୀ ସ୍ମୃତି ହୃଦି ଅଜସ୍ୟ କହିଲେ ବ୍ରହ୍ମାଙ୍କର ହୃଦୟରେ ଆପଣ ସବୁ ଜ୍ଞାନ ପ୍ରଦାନ କରିଥିଲେ ଅଜସ୍ୟ ସତୀ ସ୍ମୃତି ହୃଦି ସୁରକ୍ଷଣ ପ୍ରାଦୁର୍ଭୂତ କ୍ଲାସ୍ୟତ। ତେଣୁ ସେଇ ଯେଉଁ ଜ୍ଞାନ ପ୍ରଦାନ କଲେ ଭଗବାନ ଚାରୋଟି ଶ୍ଳୋକରେ ସବୁ ଜ୍ଞାନ ଦେଇଦେଲେ ଭଗବାନ ବ୍ରହ୍ମାଙ୍କୁ ଯାହାର ବିସ୍ତାର ହେଉଛନ୍ତି ଭାଗବତମର 18,000 ଶ୍ଳୋକ। ତେଣୁ ସିଏ ତାଙ୍କର ଚତୁର୍ମୁଖରୁ ବିସ୍ତାର ଲାଭ କଲା ବା ପ୍ରକାଶ ଲାଭ କଲା ସରସ୍ୱତୀ ଏ ବେଦ ବା ଭାଗବତମ ବା ଶାସ୍ତ୍ର ବୈଦିକ ଶାସ୍ତ୍ର ପ୍ରକାଶ ଲାଭ କଲେ। ସ୍ୱାମୀ ଋଷିଣା ଋଷଭ ପ୍ରସିଦ୍ଧତା ସେହି ଋଷିମାନଙ୍କ ଭିତରେ ଯେ ଶ୍ରେଷ୍ଠ ଋଷି ନାରାୟଣର ନାରାୟଣ ଋଷି ଇଏ ନାରଦ ମୁନିଙ୍କର ଗୁରୁ ବା ଭଗବାନଙ୍କର ଆରାଧନା କରନ୍ତି ନର ନାରାୟଣ ଋଷି ନାରଦ ମୁନି ଏ ଭାରତବର୍ଷରେ ଆମେ ରହିଛେ ସେଇ ଭାରତବର୍ଷ ଇଏ ନାରଦ ମୁନି ଆମେ ଏଇ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆସୁଛେ। ତେଣୁ ସେ ଯେଉଁ ରହିଛନ୍ତି ସେ କହୁଛନ୍ତି ସେ ଏଇ ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହୁଛନ୍ତି ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କର ସେ କବିତାରେ ସେଟା ଲେଖିଥିଲେ ପ୍ରଭୁ ଆପଣ ଯେଉଁ ମୋତେ ଆଣିଲେ ଏଠିକି ଏଠି ସବୁ ରଜତମ ଗୁଣରେ ସବୁ ରହିଛନ୍ତି ଆଚ୍ଛନ ହେଇକି ରହିଛନ୍ତି କେମିତି କଥା ଶୁଣିବି ମୋର କଥା ତେଣୁ ଆପଣ ମୋର କଥାରେ ଶକ୍ତି ପ୍ରଦାନ କରନ୍ତୁ। ଏ ଶକ୍ତି ରହିଛି ଭାଗବତମରେ ଆରମ୍ଭରେ ସେଇଟା କୁହାଗଲା ସରସ୍ୱତୀ ହେଉଛନ୍ତି ଶକ୍ତି ଏସବୁ ଶକ୍ତି ରହିଛି ଆଗରେ ଶକ୍ତି ରହିଛି ତେଣୁ ଏ ଶକ୍ତି ପ୍ରାର୍ଥନା କରିଥିଲେ ପ୍ରଭୁପାଦ ମହାରାଜ। ତେଣୁ ତାଙ୍କର ଭଗବତ ଗୀତା ବା ଶାସ୍ତ୍ର ସବୁ ରହିଛି ଏଠି ସବୁ ଶକ୍ତି ରହିଛି ଯେଉଁ ଶକ୍ତିରେ ଆଜି ସାରା ପୃଥିବୀର ପୃଥିବୀବାସୀମାନେ ଏଇ ଗ୍ରହଣ କରୁଛନ୍ତି କାରଣ ଶକ୍ତି ରହିଛି ତା ଦେହରେ ଶକ୍ତି ରହିଛି ବ୍ୟାସ ସୁଖଦେବ ଗୋସ୍ୱାମୀ ମଧ୍ୟ ସେ କଥା କହୁଛନ୍ତି ଶକ୍ତି। ତେଣୁ ଏ ଶ୍ଳୋକରେ ଶକ୍ତି ରହିଛି ଶ୍ଳୋକରେ ଶକ୍ତି ରହିଛି ପ୍ରଭୁପାଦ ମହାରାଜ ସେଟା କହିଛନ୍ତି ତାଙ୍କ ଭାବାର୍ଥରେ ଦ୍ୟାଟ୍ ଇଜ୍ ଏ ଗଡ୍ ଡିଫରେନ୍ସ ବିଟୁଇନ୍ ଦ ଟୁ କ୍ୱାଲିଟିଜ୍ ଅଫ୍ ସାଉଣ୍ଡ ନେମ୍ଲି ପ୍ରାକୃତ ଆଣ୍ଡ ଅପ୍ରାକୃତ। ଦୁଇ ପ୍ରକାର ଶବ୍ଦ ରହିଛି ଗୋଟେ ହେଉଛି ପ୍ରାକୃତ ଶବ୍ଦ ଆଉ ଗୋଟେ ହେଉଛି ଅପ୍ରାକୃତ ଶବ୍ଦ ଏବଂ ସେ ଭିତରେ ବହୁତ ତଫାତ ରହିଛି ଗଲ୍ଫ ଅଫ୍ ଡିଫରେନ୍ସ। ଦ ଫିଜିସିଷ୍ଟ କ୍ୟାନ୍ ଡିଲ୍ ଓନ୍ଲି ୱିଥ୍ ଦ ପ୍ରାକ୍ଟିକାଲ ସାଉଣ୍ଡ ପ୍ରାକୃତ ସାଉଣ୍ଡ ଅର୍ ସାଉଣ୍ଡ ଭାଇବ୍ରେଟେଡ୍ ଇନ୍ ଦ ମେଟେରିଆଲ ସ୍କାଏ ଏଇ ଯେଉଁ ଆମର ତଥାଗତ ପଦାର୍ଥ ବିଜ୍ଞାନ ସବୁ ରହିଛନ୍ତି ଫିଜିସିଷ୍ଟ ରହିଛନ୍ତି ବହୁତ ସାଇଣ୍ଟିଷ୍ଟ ମାନେ ରହିଛନ୍ତି ବିଶେଷ ଭାବରେ ଫିଜିସିଷ୍ଟମାନେ ସେମାନେ ଏ ଭୌତିକ ଜଗତର ଶବ୍ଦକୁ ସେମାନେ ବିଶ୍ଳେଷଣ କରୁଛନ୍ତି ରିସର୍ଚ୍ଚ କରୁଛନ୍ତି ଗବେଷଣା କରୁଛନ୍ତି ଫିଜିକ୍ସ କରୁଛନ୍ତି କେଉଁ ଶବ୍ଦ ନା ଯେଉଁଟା ଏଇ ଭୌତିକ ଜଗତରେ ଚାଲିଛି ଶବ୍ଦ ପ୍ରତିଧ୍ୱନିତ ହେଉଛି ଶବ୍ଦର ପ୍ରତିଧ୍ୱନି ରହିଛି ପ୍ରତିଧ୍ୱନିତ ହେଉଛି and therefore we must know that the Vedic sounds recorded in symbolic expressions cannot be understood by anyone within the universe unless and until one is inspired by the vibration of supernatural sound then ame aprakrita shabda bujhi pariba nahi ye hoji aprai bhautika jagatar urdhare gyan shabda brahma eta ku bujhi pariba nahi kie kohsandi ବେଦିକ ସାଉଣ୍ଡ ଏ ବେଦିକ ସାଉଣ୍ଡ ବୈଦିକ ଶବ୍ଦ ଯେଉଁ ରହିଛି ଶବ୍ଦ ବ୍ରହ୍ମ ଏଇଟାକୁ ଆମେ ବୁଝିପାରିବା ନାହିଁ ପଢ଼ିକି ବୁଝିପାରିବା ନାହିଁ ବେଦିକ ସାଉଣ୍ଡ କାହିଁକି ନା ଏ ଯେଉଁ ସିମ୍ବଲିକ ଏକ୍ସପ୍ରେସନ୍ସ ରହିଛି ସେ ଯେଉଁ ବ୍ରହ୍ମ ରହିଛି ଶବ୍ଦ ବ୍ରହ୍ମ ରହିଛନ୍ତି ନା ଶବ୍ଦ ଆକାର ବ୍ରହ୍ମ ରୂପାନ୍ତରିତ ଶବ୍ଦରେ ଭଗବାନ ଏ ଭାଗବତମରେ ରୂପାନ୍ତରିତ ହେଇଛନ୍ତି ଭାଗବତମ ଭଗବାନ ଭିତରେ କୌଣସି ତଫାତ ନାହିଁ ଏଇଟା କିଏ ବୁଝିବ ପଢ଼ିଦେଲେ ବୁଝିଦେବ ଜଣେ ଭଗବାନ ରୂପାନ୍ତରିତ ହେଇଛି ଭଗବାନଙ୍କୁ ବୁଝିବା କ'ଣ ଏତେ ସହଜ ତେଣୁ ଶିବଜୀ କହିଛନ୍ତି ମୁଁ ଜାଣିଛି ଭାଗବତମ
ସୁଖ ଜାଣିଛି, କିନ୍ତୁ ବ୍ୟାସ ଜାଣିଛନ୍ତି କି ନାହିଁ ନ ଜାଣିଛି ମୁଁ କହିପାରିବି ନାହିଁ, ଭାଗବତ ଶାସ୍ତ୍ର ଏଭଳି ପାର୍ବତୀ କହୁଛନ୍ତି ଭାଗବତ ଶାସ୍ତ୍ର, ଆମେ ତା ଶବ୍ଦ ଅର୍ଥ ଇଚ୍ଛା ବୁଝିକି ଦେଖି ବୁଝିପାରିବା ନାହିଁ। ଏଇଟା ବୁଝିବା ହେଲେ ପ୍ରଭୁପାଦ ମହାରାଜ କହିଛନ୍ତି କିଭଳି ଭାବରେ ଏଇଟା ବୁଝିବା ନା ଏନି ଏ ଭୌତିକ ଜଗତରେ କ୍ୟାନଟ୍ ବି ଅଣ୍ଡରଷ୍ଟାଣ୍ଡ ବା ଏନି ୱାନ୍ ୱିଦିନ୍ ଦ ୟୁନିଭର୍ସ, ଏ ଭୌତିକ ଜଗତରେ କେହି ବୁଝିପାରିବେ ନାହିଁ। ବ୍ରହ୍ମା କିଏ ଚାରି କୁମାର ଜ୍ଞାନ ଶକ୍ତିର ଅବତାର ସେମାନେ କେମିତି ବୁଝିପାରିବେ ନାହିଁ ଭଗବତ ତତ୍ତ୍ୱକୁ। ତେଣୁ ଭଗବାନ ଗୋଟେ ଅବତାର ନେଲେ ହଂସ ଅବତାର, ଏକାଦଶ ସଂଘ ତେର ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇଛି। ହଂସ ଅବତାର ନେଇକି ସବୁ ଜ୍ଞାନ ପ୍ରଦାନ କରିଛନ୍ତି ତାଙ୍କୁ, ଏଇଟା କେହି ବୁଝିପାରିବେନି ଅନ୍ଲେସ୍ ଏ କଣ୍ଟିଲି ୱାନ୍ ଇଜ୍ ଇନ୍ସପାୟାର୍ଡ ବାଇ ଦ ଭାଇବ୍ରେସନ୍ ଅଫ୍ ସୁପର୍ ନ୍ୟାଚୁରାଲ୍ ସାଉଣ୍ଡ। ଏ ଯେଉଁ ବୈଦିକ ଶବ୍ଦ ବ୍ରହ୍ମ ରହିଛି, ଏହା ଦ୍ୱାରା ସେ ଯଦି କ'ଣ ଇନ୍ସପାୟାର୍ ନ ହେବେ, ଏମାନେ ଯଦି ସେଇ ଭିତରେ ପ୍ରବେଶ ନ କରିପାରିବା, ତାର କୃପା ନ ପାଇବେ, ତାହେଲେ ବୁଝିପାରିବେ ନାହିଁ। ଏ ଭାଇବ୍ରେସନ୍ ଅଫ୍ ସୁପର୍ ନ୍ୟାଚୁରାଲ୍ ସାଉଣ୍ଡ କେମିତି ଆସୁଛି, ପ୍ରାକୃତିକ ଶବ୍ଦ କେମିତି ଆସୁଛି ନା, ୱିଚ୍ ଡିସେଣ୍ଡସ୍ ଇନ୍ ଦ ଚେନ୍ ଅଫ୍ ଡିସିପ୍ଲିନ୍ ସକ୍ସେସନ୍, ଏଇଟା ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛି। ଫ୍ରମ୍ ଦ ଲର୍ଡ଼ ଟୁ ବ୍ରହ୍ମା, ଫ୍ରମ୍ ବ୍ରହ୍ମା ଟୁ ନାରଦ, ଫ୍ରମ୍ ନାରଦ ଟୁ ବ୍ୟାସ ଆଣ୍ଡ ସୋ, ଏଇଭଳି ଭାବରେ ଆମ ପାଖକୁ ଆସିଛି। ଏଇଟା ଗୁରୁ ପରମ୍ପରାକୁ ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେଉଁଭଳି ଭାବେ ପୋଷ୍ଟ ବକ୍ସ, ପୋଷ୍ଟ ପିଅନ୍ ବା ପୋଷ୍ଟ ବକ୍ସ, ପୋଷ୍ଟ ବକ୍ସ ରହିଛି, ହଁ ଆମେ ଅଥରାଇଜ ପୋଷ୍ଟ ବକ୍ସରେ ଚିଠିଟା ପକେଇଲେ ସେ ଯାଇକି ଡେଷ୍ଟିନେସନରେ ପହଞ୍ଚିବ, ଯେକୌଣସି ଡବାରେ ପକେଇଦେଲେ ସେ ଯିବ ନାହିଁ। ଇଏ ହେଉଛି ଡିସିପ୍ଲିନ୍ ସକ୍ସେସନ୍। ତେଣୁ ଏଇଭଳି ଭାବରେ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ଅଥ କଳୌ ଅଥ କଳୌ କ'ଣ ଚତ୍ୱାର ସମ୍ପ୍ରଦାୟ, ଅଥ କଳୌ ଭବିଷ୍ୟତ ଚତ୍ୱାର ସମ୍ପ୍ରଦାୟ, ଭବିଷ୍ୟତ କହିଲେ ଅତୀତରେ କହିଥିଲେ ଭଗବାନ, ଭବିଷ୍ୟତ କାଳରେ ଏଇଟା କହୁଛନ୍ତି ପଦ୍ମପୁରାଣ ଯେତେବେଳେ କହୁଛନ୍ତି କଳିଯୁଗରେ ପୂର୍ବରୁ କହୁଛନ୍ତି, ତେଣୁ ଭବିଷ୍ୟତ କାଳରେ କହୁଛନ୍ତି କଳିଯୁଗରେ ଆସିବେ, ଅଥ କଳୌ ଭବିଷ୍ୟତ ଚତ୍ୱାର ସମ୍ପ୍ରଦାୟ, ଚାରିଟି ସମ୍ପ୍ରଦାୟ ଆସିବେ, କିଏ କିଏ ନା ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କିଛି ପାବନ, ଶ୍ରୀ ସମ୍ପ୍ରଦାୟ ରାମାନୁଜଙ୍କ ଠାରୁ ଆସୁଛନ୍ତି, ରାମାନୁଜ ଶ୍ରୀ ସମ୍ପ୍ରଦାୟ ଲକ୍ଷ୍ମୀଦେବ ଠାକୁର ଆସୁଛି, ଏବଂ କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜ ଆଚାର୍ଯ୍ୟ, ପରମ୍ପରାରେ ଆସୁଛି ଜ୍ଞାନ। ବ୍ରହ୍ମ ସମ୍ପ୍ରଦାୟ ଆମର ସମ୍ପ୍ରଦାୟ ହେଉଛି ବ୍ରହ୍ମ ସମ୍ପ୍ରଦାୟ, ଯାହାଠିକି ବ୍ରହ୍ମାଙ୍କ ଠାରୁ ଆସୁଛି ସେ ଜ୍ଞାନ, ଭଗବାନ ସେ ଜ୍ଞାନ ବ୍ରହ୍ମାଙ୍କୁ ଦେଇଥିଲେ, ପରମ୍ପରାରେ ଆସୁଛି। ଯାହା ଭଗବାନ ଜ୍ଞାନ ଦେଇଥିଲେ କୋଟି କୋଟି ବର୍ଷ ତଳେ, ସେଇ ଜ୍ଞାନ ଆମେ ପ୍ରାପ୍ତ ହେଉଛେ, ଇଏ ହେଉଛି ପରମ୍ପରା। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଏବଂ ପରମ୍ପରା ପ୍ରାପ୍ତମ ଇମ ପ୍ରାଦର୍ଶ ବିଧୁ, ପରମ୍ପରା ବହିର୍ଭୂତ ହେଇଗଲେ ସେଇଟା ନଷ୍ଟ ହେଇଯିବ, ପରମ୍ପରାରେ ଜ୍ଞାନଟା ପ୍ରାପ୍ତ ହେବା, ଏତେ ସହଜ କଥା ଆମେ ଜାଣିବାଟା ଜିନିଷଟା। ତେଣୁ ଏଇଠୁ କହୁଛନ୍ତି ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ବ୍ରହ୍ମାଙ୍କୁ, କୋଟି କୋଟି ବର୍ଷ ପରେ ଆମେ ସେଇ ଜ୍ଞାନ ପ୍ରାପ୍ତ ହେଉଛେ, କାହିଁକି ନା ଚେନ୍ ରହିଛି, ରହିଛି ଆଗିକି ରହିଛି ସକ୍ସେସନ୍, ଚେନ୍ ରହିଛି, ଗୁରୁ ଶିଷ୍ୟ ପରମ୍ପରାରେ ଆସୁ, ପରମ୍ପରାରେ ଆମେ ଜ୍ଞାନ ପ୍ରାପ୍ତ ହେବା। ତେଣୁ ଏ ଯେଉଁ ରହିଛି ଏସବୁ ଜ୍ଞାନକୁ ବୁଝିବାଟା ଏତେ ସହଜ ଜିନିଷ ନୁହଁ। ତେଣୁ ଏଠି ଯେଉଁ କୁହାଯାଇଛି ଏ ଯେଉଁ ସୃଷ୍ଟି ହେଉଛି, କିଭଳି ସୃଷ୍ଟି ହେଉଛି ନା ବ୍ରହ୍ମାଙ୍କୁ ସେ ଜ୍ଞାନ ଦେଲେ, ଏଲିମେଣ୍ଟ ଯେଉଁ ଉପାଦାନ, ଉପାଦାନ ଭଗବାନ ସୃଷ୍ଟି କରିଛନ୍ତି, ଏସବୁ କିଛି ଭୂମି ଆପ ନଳ ବାୟୁ ଖାନ ମାନ ବୁଦ୍ଧିରେ ବୁଝ, ଅହଙ୍କାର ଇତିହାସ ଭିନ୍ନା ପ୍ରକୃତିର ଅଷ୍ଟଦା, ଏ ଭଗବାନଙ୍କର ଆଠଟି ପ୍ରକୃତି ରହିଛି, ଏ ଭଗବାନଙ୍କ ପ୍ରକୃତି, ଇଏ ହେଉଛି ଭଗବାନଙ୍କ ନିଚତର ଶକ୍ତି, ଭଗବାନଙ୍କର ଶକ୍ତି ଇଏ, ଏଇଟା କିଏ ବୁଝିପାରିବ, କାହିଁକି ଭଗବାନ ଏଠି ସେ ଭଗବାନ ଦେଖିପାରିବ ନାହିଁ, ଦେଖିବ ଭୂମି ଜଳ ସବୁ ରହିଛି ଭଗବାନ କାହାନ୍ତି, କିନ୍ତୁ ଭୂମି କେଉଁଠୁ ଆସିଲା, ଭୂମି ହେଉଛି ଭଗବାନଙ୍କର ଶକ୍ତି। ଏହିଭଳି ଭାବରେ ଆମେ ଭଗବାନ ଦେଖିବା, ଆମର ଯେଉଁ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ରସୋହମ ସୁକମତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ ପ୍ରଣବ ସର୍ବବେଦେଷୁ ଶବ୍ଦ କ୍ଷେ ପୌରୁଷମୃଷୁ, ଜଳ ସମସ୍ତେ ଜଳ ପାନ କରୁଛନ୍ତି, କିନ୍ତୁ କିଏ ଚିନ୍ତା କରୁଛି ଭଗବାନଙ୍କର ଶକ୍ତି ବୋଲି, ଏ ଯେଉଁ ରସ ଇଏ ହେଉଛି ଭଗବାନ ଏଠି ଅଛନ୍ତି, କିଏ ଜାଣୁଛି, ଭଗବାନ ଭକ୍ତ ଜାଣିବେ, ଏବଂ ଅଭକ୍ତ ମଧ୍ୟ ଯଦି ଏହିଭଳି ଭାବେ ଚିନ୍ତା କରିକିରି ଜୀବନଯାପନ କରିବେ, ଗୋଟେ ସମୟ ଆସିବ ଯେତେବେଳେ ସେ ଭଗବାନ ଦର୍ଶନ କରିପାରିବେ। ପ୍ରଭୁପାଦ ମହାରାଜ ଏ ବିଷୟରେ କହନ୍ତି, ଜଣେ ଡ୍ରଙ୍କାର୍ଡ ମଧ୍ୟ ଜଣେ ମଧୁଆ ମଧ୍ୟ ଯେତେବେଳେ ମଦପାନ କରୁଛି, ମଦରେ ଯେଉଁ ରସ ସେଠି ଭଗବାନ ଅଛନ୍ତି ବୋଲି ଯଦି ଚିନ୍ତା କରିବ, ତାହେଲେ ସିଏ ମଧ୍ୟ ଭଗବାନ ଭକ୍ତ ହେଇଯିବ। ତେଣୁ ଏହିଭଳି ଭାବେ ରସ ମପସ କହନ୍ତି, ଜଳର ରସ କେଉଁଠୁ ଆସିଲା, ବୈଜ୍ଞାନିକମାନେ କହନ୍ତି ଜଳର ଜଳ ହେଉଛି ଟେଷ୍ଟଲେସ୍, ତା'ର ରସ ନାହିଁ, କିନ୍ତୁ ଜଳ ଭଗବାନ ଭଗବାନ କହୁଛନ୍ତି ଜଳ ରସ ମୁଁ ହେଉଛି ଜଳର ରସ। ତେଣୁ ଏହିଭଳି ଭାବରେ ଭୌତିକ ଜଗତ ଅନେକ ବସ୍ତୁ ସୃଷ୍ଟି ହୋଇଛି। ଏ ପାଠଟି ହେଉଛି ମୂଳ ବସ୍ତୁ କ'ଣ ଯେଉଁ ରହିଛି ପଞ୍ଚମହାଭୂତ ଭୂମି ଜଳ ଅଗ୍ନି ବାୟୁ ଆକାଶ। ଆକାଶ ହେଉଛି କହିଲେ ଶୂନ୍ୟ ନୁହଁ, ଆକାଶ ହେଉଛି ଇଥର, ଆକାଶ ଗୋଟେ ଏଲିମେଣ୍ଟ ଯେମିତି ଭୂମି ଗୋଟେ ଏଲିମେଣ୍ଟ, ଭୂମି ଗୋଟେ ଯେମିତି ବସ୍ତୁ ସେଭଳି ଜଳ ଗୋଟେ ବସ୍ତୁ, ଅଗ୍ନି ଗୋଟେ ବସ୍ତୁ ଆଉ ବାୟୁ ଗୋଟେ ବସ୍ତୁ, ସେହିଭଳି ଭାବରେ ଆକାଶ ମଧ୍ୟ ଗୋଟେ ବସ୍ତୁ କିନ୍ତୁ ବହୁତ ସୂକ୍ଷ୍ମ ଦେଖାଯିବ ନାହିଁ। ଯେମିତି ଆମେ କହିବା ଆମେ ଜଳକୁ ଦେଖିପାରୁଛେ, ଅଗ୍ନିକୁ ଦେଖିପାରୁଛେ, ବାୟୁକୁ ଦେଖିପାରିବା ନାହିଁ। କାହିଁକି ବାୟୁକୁ ଦେଖିବାର ଉପାୟ ହେଉଛି ସ୍ପର୍ଶ, ସ୍ପର୍ଶ ମାଧ୍ୟମରେ ଆମେ ବାୟୁକୁ ଜାଣିବା, ଚକ୍ଷୁ ମାଧ୍ୟମରେ ଜାଣିପାରିବା ନାହିଁ। ତେଣୁ ସେହିଭଳି ଭାବରେ ଆଉ ଶବ୍ଦକୁ ବୁଝିବା ପାଇଁ କେମିତି ଜାଣିବା, ଏଲିମେଣ୍ଟ ରହିଛି ଇଥର ରହିଛି ବହୁତ ସୂକ୍ଷ୍ମ, ଏଇଟା କେମିତି ଜାଣିବା ନା ଖେ ଶବ୍ଦ ଖେ ମୁଁ ହେଉଛି ଆକାଶର ଶବ୍ଦ, ଏ ଯେଉଁ ଶବ୍ଦ ଏଠି ପ୍ରତିଧ୍ୱନିତ ହେଉଛି ତା ମାନେ ଏଠି ଇଥର ରହିଛି ବହୁତ ସୂକ୍ଷ୍ମ ଦେଖାଯିବ ନାହିଁ। ଆଠାରୁ ଆହୁରି ସୂକ୍ଷ୍ମ ରହିଛି ମନ, ତାଠାରୁ ଆହୁରି ସୂକ୍ଷ୍ମ ବୁଦ୍ଧି, ତାଠାରୁ ଆହୁରି ସୂକ୍ଷ୍ମ ଚହଙ୍କା, ବହୁତ ସ୍ଥୂଳରୁ ସୂକ୍ଷ୍ମ ବସ୍ତୁ ଭଗବାନ ସୃଷ୍ଟି କରୁଛନ୍ତି, ସୂକ୍ଷ୍ମ ବସ୍ତୁରୁ ସ୍ଥୂଳ ବସ୍ତୁ ରୂପରେ ସୃଷ୍ଟି କରୁଛନ୍ତି। ଏ ଭଗବାନ ସୃଷ୍ଟିର ରହସ୍ୟ ହେଉଛି ଏଇଭଳି ଭାବରେ। ତେଣୁ ଏହିଭଳି ଭାବରେ ବହୁତ ରହିଛି, ଏ ପାଞ୍ଚଟି ଯେଉଁ ତତ୍ତ୍ୱ ରହିଛି ଭୂମିର, ଏ କେତେ ପ୍ରକାର ଏକ୍ସପାଣ୍ଡ ରହିଛି, କେତେ ପ୍ରକାର ସବୁ ବିଭାବ ରହିଛି, ତା ଦେହରେ ଭୂମିରେ କେତେ ପ୍ରକାର ବସ୍ତୁ ରହିଛି, ଖଣିଜ ପଦାର୍ଥ ଇତ୍ୟାଦି କେତେ କ'ଣ ରହିଛି, ସୁନା ରୂପା ଇତ୍ୟାଦି କରି କେତେ କ'ଣ ବସ୍ତୁ ରହିଛି, ଭୂମି ଭୂମିର ରୂପାନ୍ତରିତ ରହିଛି, ସବୁ ସବୁ ଜଳ ରୂପାନ୍ତରିତ ହେଉଛି। ଭଗବାନ ଏହିଭଳି ଅଦ୍ଭୁତ କର୍ମା ଏହିଭଳି ଭାବେ ସୃଷ୍ଟି କରନ୍ତି। ତେଣୁ ଇଦମ୍ ହି ବିଶ୍ୱ ସୃଜନ, ଯେମାନେ ଭଗବାନ ଭକ୍ତ ସେମାନେ ବୁଝିପାରିବେ, ଅନ୍ୟମାନେ ବୁଝିପାରିବେ ନାହିଁ। ସେମାନେ କହିବେ କାହିଁ ଏଠି ଭଗବାନ ଭଗବାନଙ୍କୁ ସେ ଦେଖିପାରିବେ ନାହିଁ। ତେଣୁ ଭକ୍ତ ଜାଣନ୍ତି ଇଦମ୍ ହି ବିଶ୍ୱ ସୃଜନ ସୃଷ୍ଟା, ଏହିଭଳି ଭାବରେ ଅନେକ ବସ୍ତୁ ସୃଷ୍ଟି ହେଇଛି ଭୌତିକ ଜଗତରେ। ଏହିଭଳି ଭାବରେ ଖାଲି ଏଇ ଗୋଟିଏ ବିଶ୍ୱବ୍ରହ୍ମାଣ୍ଡ ରହିଛି ତା ନୁହଁ, ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ବସୁଧାର ବିଭୂତି ଭିନ୍ନ, ଏଇଟା ବ୍ରହ୍ମା କହିଲେ, ବହୁତ ପ୍ରକାର ବସୁଧା ରହିଛି, ବହୁତ ପ୍ରକାର ଲୋକ ରହିଛି, ଯେଉଁଠାରେ ଅନେକ ପ୍ରକାର ବିଭୂତି ରହିଛି, ଅନେକ ଅନେକ ନୂଆ ଅନେକ ଅନେକ ପ୍ରକାର ବିଭୂତି ରହିଛି, ବସୁଧାର ବିଭୂତି ଭିନ୍ନ। ତେଣୁ ଏ ସୃଷ୍ଟିର ଏଇଟା ବୁଝିବା ଏତେ ସହଜ ଜିନିଷ ନୁହଁ। ତେଣୁ ଯାହା ବି ହଉ ଭଗବାନ ଭକ୍ତ ସେସବୁ ଜାଣନ୍ତି, ସେ କହୁଛନ୍ତି ତ୍ୱଂ ହି ବିଶ୍ୱ ସୃଜନ ସୃଷ୍ଟା, ଆପଣ ହିଁ ଏ ଯେଉଁ ସୃଷ୍ଟି ହେଉଛି ବିଶ୍ୱ ସୃଜା, ଯେଉଁମାନେ ସବୁ ସୃଷ୍ଟି ହେଇଛନ୍ତି ତାଙ୍କର ସ୍ରଷ୍ଟା ହେଉଛନ୍ତି ଆପଣ, ଆପଣ ହେଉଛନ୍ତି ନିମିତ୍ତ କାରଣ। ଏବଂ ସ୍ରଷ୍ଟା ନା ବିଜତ ସତ୍, ସତ୍ କହିଲେ ଉପାଦାନ କାରଣ, ଏସବୁ ବସ୍ତୁ କେଉଁଠୁ ଆସୁଛି ନା ଭଗବାନ ପାଖରୁ ଆସୁଛି, ବସ୍ତୁ ବସ୍ତୁ କିଏ ଦେଲା, ଆଉ ଯେତେ ବଡ଼ କିଏ ଆସିଲେ କିଏ କିଛି ଆଣିକି ଆସୁଛି, ବୈଜ୍ଞାନିକମାନେ ଯଦି କହିବେ ଏ ଭଗବାନ କହିବେ ବୈଜ୍ଞାନିକମାନଙ୍କୁ ତୁମେ ବହୁତ ଜ୍ଞାନ ରହିଛି, ତମେ ଗୋଟେ ବସ୍ତୁ ସୃଷ୍ଟି କର, ମୋ ଦ୍ୱାରା ସୃଷ୍ଟ ବସ୍ତୁକୁ ଛାଡ଼ିକି ତମେ ସୃଷ୍ଟି କର, କ'ଣ କରିବୁ ବୈଜ୍ଞାନିକମାନେ, ଆମେ ଯେଉଁ ରହିଛେ ଶରୀର ପ୍ରାପ୍ତ ହେଇଛେ, ଶରୀରଟା କାହାର, ଆମେ ହେଉଛି ଏଇଟା ଆମର ଶରୀର, କିନ୍ତୁ ଏ ଶରୀର ମୋତେ ଭଗବାନ ଦେଇଛନ୍ତି, ମନ ବୁଦ୍ଧି ଅହଙ୍କାର ସବୁକିଛି ଭଗବାନ ଦେଇଛନ୍ତି। ଭଗବାନ 13 ଅଧ୍ୟାୟରେ କହିଲେ କ'ଣ, ଏ ଯେଉଁ ଶରୀର ଇଏ ହେଉଛି କ'ଣ, ଇଏ ହେଉଛି କ୍ଷେତ୍ର, ଏ କ୍ଷେତ୍ରକୁ ଯିଏ ଜାଣେ ସେ ହେଉଛନ୍ତି କ୍ଷେତ୍ରଜ୍ଞ। ତେଣୁ ଭଗବାନ କହିଲେ ମୁଁ ମଧ୍ୟ ଏଇ ଶରୀର, ମୁଁ ମଧ୍ୟ କ୍ଷେତ୍ର, କ୍ଷେତ୍ରଜ୍ଞ ଚାବି ମାଆ ବିଧି ସର୍ବକ୍ଷେତ୍ର ସୁ ଭାରତ, ମୁଁ ମଧ୍ୟ ଏ ଶରୀରକୁ ଜାଣେ। ଭଗବାନ ଏବଂ ଜୀବ ଭିତରେ ତଫାତ ହେଉଛି, ଆମେ ଆମ ଶରୀର ବିଷୟରେ ଜାଣୁଛେ, ଅନ୍ୟମାନଙ୍କ ବିଷୟରେ କହିପାରିବାନି, କିନ୍ତୁ ଭଗବାନ ସବୁ ବିଷୟରେ କହିପାରିବେ, ଇଏ ହେଉଛି ତଫାତ, ଭଗବାନ ଓ ଜୀବ ଭିତରେ ତଫାତ ହେଉଛି ଏଇଟା। ତେଣୁ ଏ ଯେଉଁ ଉପାଦାନ କାରଣ ଯେଉଁ ସୃଷ୍ଟି ହେଇଛି ବ୍ରହ୍ମା ଯେଉଁ ସୃଷ୍ଟି, ସେଥିପାଇଁ ନାରଦ ମୁନି ଯେତେବେଳେ କହିଲେ ପ୍ରଭୁ ପିତା ଶ୍ରୀ ବ୍ରହ୍ମାଙ୍କୁ କହୁଛନ୍ତି, ଆପଣ ସବୁ ସୃଷ୍ଟି କରୁଛନ୍ତି, ଆପଣ ପୁଣି କାହାର ଧ୍ୟାନ କରୁଛନ୍ତି। ତେଣୁ ବ୍ରହ୍ମା ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ କହିଲେ ମୋତେ ଯେଉଁମାନେ କହନ୍ତି ସୃଷ୍ଟିକର୍ତ୍ତା ବୋଲି, ସେମାନେ ଭଗବାନଙ୍କର ଯେଉଁ ମୋହି ମାୟା ଦ୍ୱାରା ମୋହିତ ହୋଇ ମୋତେ କହନ୍ତି, ତସ୍ମୈ ନମ ଭଗବତେ ବାସୁଦେବାୟ ଧୀମହି ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗେ। तस्मै नमो भगवते वासुदेवादिमे जन्माय दुर्जया मां वदति जगद्गुरु मत जो जगद्गुरु बा जगत स्रष्टा बोली कहते भगवान मायार मोहित हो कहते तेणु ब्रह्मा आदि सब सृष्ट हो जानता आम भगवान सृष्ट हो विश्व सृष्टा यही भाव सृष्टान जो सब सृष्टि एम सत् सत् कह उपादान कारण प्रतिश्रुति प्रत्यक्ष नाना अर्थ कहे ये सत् कहले भगवान गोटे शक्ति रही सत् शक्ति सच्चिदानंद घन से सत् कहले सदंशे संधिनी संधिनी शक्ति भगवान संधिनी शक्ति ये हूँ भगवान अंतरंगा शक्ति आम भगवान बहिरंगा शक्ति मोहित होकर रहीचे भगवान अंतरंगा शक्ति विषय लोक मैंने जानते ना भगवान जो अंतरंगा शक्ति रही तीन प्रकार रही सचित आनंद सद अंशे संधिनी संधिनी शक्ति जो रही भगवान ये सब बड़ी रही तेणु आम जेहेतु सब बड़ी रोने आम चिंता करना ये फोर्थ डायमेंशनल वस्तु सी सत् सब रही केत समय ना जो सी ना जो चतुश्लोकी भागवत प्रथम श्लोक होता अहम ये आसमे आगे प्रथम से थे तेणु यही भाव में सृष्टान भी जच्च सत् जो सुष्ट वस्तु सब रही तार उपादान कारण हो भगवान सत् सत् वस्तु सी केवल नष्ट हम ना असत नुह सी भौतिक जगत हूँ असत असत कहले मिथ्या नुह टेम्पोरारी नट परमानेंट सब रही लोगनी किसी काल सृष्टि पुणी ध्वंस होगा किसी काल रहा ध्वंस हो असत किंचित जगत हूँ सत् वस्तु से सब रेणु जच्च सत् काल कलता मिश ये काल रही भगवद गीतार पांचटी वस्तु रही ये हूँ गोटे वस्तु हूँ काल काल हूँ भौतिक जगत रही चीज जगत काल ना नित्य वर्तमान से वर्तमान समय रही काल नुह वर्तमान समय तेणु ये काल रही कहले अतीत वर्तमान भविष्य काल रही कालचक्र जो कहला ना चक्षुरे सविता सकल ग्रहणा राजा समस्त सूर मूर्ति रशीसु तेजा चचा ज्ञा वृद्धि समृद्ध कालचक्र ये कालचक्र सूर्यंकर उदय एवं अस्तरे समस्त आयुष हरण हो जाए कि जो मैंने भगवान कथार समय काटुंट ताकर आयुष हरण हो पारना कालचक्र हरण करना काल से रही जो मैंने भगवान शरण में जीवे ना काल रही जो मैंने भगवान शरण में जाऊँ काल कि करना तेणु ये काल कलेता मिश काल कलेता आत्मी भगवत गीतार मत भगवान कहले काल सब काल द्वारा सबकि नष्ट हो जा आम गोटे ओडिया गीत अच्छी नुआ घर खंडे दिने पुराणा हम नुआ घर भी अच्छी कि आस्ते आस्ते काल प्रभाव से पुराणा हो आम ये जो आरंभ होता है जो पंजाबी जन व्यक्ति जन देते आम को स्थान दे गृहवर्त नष्ट प्रेसीडेट काल प्रभाव काल प्रभाव समस्त कराड़ीभूत होती तेणु यही भाव में काल कलेता मिस काल जो रही काल द्वारा भगवान सबकि नष्ट कर दिखती कहीं नष्ट कर दिखती ना कारण आम भगवान को शरण में जाए से भगवान सृष्टि कले बहुत जगत सृष्टि कर भगवान शरण में गले निहा विक्रम नाशस्ती प्रत्यवायन विद्यते भगवान को शरण में गले किसी नष्ट हम ना निहा अभिक्रम ये अभिक्रम जहाँ कुछ आम करे तार केवल कमी जब ना नष्ट कथा कौन कह निहा अभिक्रम नाश हो प्रत्यवाह न विद्यते प्रत्यवाह कले कमी जब ना जहाँ जब रही चाहिए भगवान सेवा जहाँ करे काल कि ना तृतीय स्कंद पचीस अध्याय कपिलदेव से कथा कहले भगवान भक्तंर काल कि हरण कर तेणु सी हूँ ईश्वर सी हूँ नियंत्रणकारी काल कलेताम ईश्वर कलेताम ईश्वर पर आत्मा तथा आत्मना आम हूँ प्रकृत आम शरीर आम हूँ आत्मा ये आत्मार आत्मा हूँ आपण परमात्मा पर आत्मा आत्मार आत्मा हूँ आपण ଭୌତିକ ଜଗତରେ କ'ଣ ସବୁଠାରୁ ବିଷ୍ଠାର ଯେଉଁ ରହିଛି, ଯେଉଁ କୁଟି କୀଟ କୃମି ରହିଛି, ତାହା ଶରୀରରେ ତ ଭଗବାନ ରହିଛନ୍ତି। କେତେ ଭଗବାନଙ୍କର କୃପାଳତା, ଆମକୁ ଉଦ୍ଧାର କରିବା ପାଇଁ ଭଗବାନ ବ୍ୟବସ୍ଥା କରୁଛନ୍ତି। ଦୁଇ ପ୍ରକାର କୃପା ରହିଛି ଭଗବାନଙ୍କର, ଗୋଟେ ହେଉଛି ଏ ଭୌତିକ ଜଗତକୁ ଆମେ ପ୍ରେରଣ କରିଛନ୍ତି ମାୟା ଦ୍ୱାରା ଦଣ୍ଡ ପ୍ରଦାନ କରୁଛନ୍ତି, ବର୍ତ୍ତମାନ ଯେମିତି କରୁଣା ଦ୍ୱାରା ଦଣ୍ଡ ପ୍ରଦାନ କରୁଛନ୍ତି, ଏ ମାୟାର ଦଣ୍ଡ, ଇଏ ଭଗବାନ କୃପା। ଆଉ ଗୋଟେ କ'ଣ ନା, ଭଗବାନ ଭିତରେ ରହିଛନ୍ତି ବାହାରେ ରହିଛନ୍ତି ଗୁରୁ ରୂପରେ, ଚୈତ୍ୟ ଗୁରୁ, ଗୁରୁ ଏବଂ ଶିକ୍ଷା ଗୁରୁ ରୂପରେ ବା ଦୀକ୍ଷା ଗୁରୁ ରୂପରେ ଭଗବାନ ରହିକରି ଶିକ୍ଷା ପ୍ରଦାନ କରୁଛନ୍ତି। ଭାଗବତଙ୍କ ଯେଉଁ ଶିକ୍ଷା, ଏ ଶିକ୍ଷା ପ୍ରଦାନ କରିକି ଆମେ କେମିତି ଆମର ସମ୍ବନ୍ଧ ଜ୍ଞାନ ଫେରି ପାଇବା। ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି, ସେଇ ସମ୍ବନ୍ଧଟା ଆମେ ଭୁଲି ଯାଇଛେ, ଭୌତିକ ଜଗତରେ ସମ୍ବନ୍ଧ ଖୋଜି ବୁଲୁଛେ। ଏଇ ଜ୍ଞାନ ମାଧ୍ୟମରେ ଆମେ ସେ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା। ସେଇ ଜ୍ଞାନ ପ୍ରାପ୍ତ ହେଲେ, ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେଲେ ଆମେ ଭଗବାନ ସହିତ ସମ୍ବନ୍ଧ ଯୋଡ଼ିବା ଆରମ୍ଭ କରିବା। ତେଣୁ ଆମର ଯେଉଁ ଭକ୍ତି, ଇଏ ହେଉଛି ସାଧନ ଭକ୍ତି, ଏଇଟା ଭଗବାନ ସହିତ ଆମର ସମ୍ବନ୍ଧ ନାହିଁ, ଭୁଲି ଯାଇଛେ। କିନ୍ତୁ ଇଚ୍ଛା ଥାଉ କି ନଥାଉ, ଜବରଦସ୍ତି ଭାଗବତ ଶୁଣ, ଇଏ ଚିକିତ୍ସା କରାଯାଉଛି, ଭଗବାନ ସହିତ ସମ୍ବନ୍ଧ ଯୋଡ଼ାଯାଉଛି। ଏଇଭଳି ଭାବରେ ରୁଚୁ ନ ରୁଚୁ ଖା ପିତା, ବୁଝୁ ନ ବୁଝୁ ପଢ଼ ପିତା, ଏଇ ସବୁ ଆମର ଓଡ଼ିଆର କଥା ରହିଛି, ବହୁତ ଭାଗ ରହିଛି, ବହୁତ ଉଚ୍ଚ ରହିଛି। ଏଇଟା ବୁଝୁ କି ନ ବୁଝୁ ପଢ଼, ଆମେ ଯେତେବେଳେ ପ୍ରଥମେ ଯାଉଥିଲୁ ଶିଶୁମନ୍ତ ଗୌରବ ସ୍ୱାମୀ ମହାରାଜ କଥା କହୁଥିଲେ, ଆମେ କିଛି ବୁଝିପାରୁନଥିଲୁ। କିନ୍ତୁ ଗୋଟେ ସମୟ ଆସିଲା ଯେତେବେଳେ ଆମେ ଏଇଟା ଶାସ୍ତ୍ର ଆଗରେ କୌଣସି ତ୍ରୁଟି ନାହିଁ, ଏସବୁ ଜିନିଷ ଆମେ ବୁଝିପାରୁନଥିଲୁ, ଶାସ୍ତ୍ରରେ ବିଶ୍ୱାସ ଆସିଲା, ସାଧୁଙ୍କ କୃପାରୁ ଆସିଲା, ଏଇଟା ଆମେ କୌଣସି ଉପାୟରେ ଆସିପାରିବ ନାହିଁ, ଶାସ୍ତ୍ରରେ ବିଶ୍ୱାସ ଆସିପାରିବ ନାହିଁ। ପ୍ରଭୁପାଦ ମହାରାଜଙ୍କ ଭାଷାରେ କହିଛନ୍ତି ସେ କଥା, ଶାସ୍ତ୍ରରେ କେମିତି ବିଶ୍ୱାସ ଆସିବ ନା, ସାଧୁଙ୍କର ସଙ୍ଗ କଲେ ଆଦୌ ଶ୍ରଦ୍ଧା ସାଧୁ ସଙ୍ଗ, ସାଧୁ ସଙ୍ଗ କଲେ ଆମେ ଜାଣିବା ଶାସ୍ତ୍ର ବସ୍ତୁ ହେଉଛି ଏଇଭଳି ଭାବ। ଯେତେବେଳେ ମହାରାଜ କହନ୍ତି, ସବୁବେଳେ କହନ୍ତି ସବୁ ଶ୍ଳୋକ ମାନେ ଶାସ୍ତ୍ର ଉଦାହରଣ ଦିଅନ୍ତି, ମୁଁ ଚିନ୍ତା କରେ କାହିଁକି ଶାସ୍ତ୍ର କଥା ଏତେ କହୁଛନ୍ତି, ବହୁତ ବହୁତ ବହି ପୁସ୍ତକ ରହିଛି, ବହୁତ ଗ୍ରନ୍ଥ ରହିଛି, ଶାସ୍ତ୍ର ବିଷୟରେ କାହିଁକି କୁହାଯାଉଛି, ଏଇଟା କ'ଣ କାହିଁକି କୁହାଯାଉଛି, ମୁଁ ବୁଝିପାରୁନଥିଲି। ତାପରେ ଆସ୍ତେ ଆସ୍ତେ ଆମେ ଜାଣିଲୁ ଏ ଶାସ୍ତ୍ରରେ ଏସବୁ କୌଣସି ତ୍ରୁଟି ନାହିଁ, ଶାସ୍ତ୍ର ବଦ୍ଧ ଜୀବର ଚାରୋଟି ଦୋଷ ରହିଛି, କିନ୍ତୁ ଏଇ ଯେଉଁ ରହିଛନ୍ତି ସାଧୁ ଶାସ୍ତ୍ର ଗୁରୁ ଏମାନଙ୍କ ପାଖରେ ଏସବୁ ଦୋଷ ନଥାଏ, ଏଥିରେ କୌଣସି ତ୍ରୁଟି ନାହିଁ। ତେଣୁକରି ଏଇଟାକୁ ଯଦି ଆମେ ପରିବର୍ତ୍ତନ କରିଦେବା ତାହେଲେ ସେଠି ନଷ୍ଟ ହୋଇଯିବ। ଏଇଭଳି ବହୁତ କଥା ରହିଛି। ଯାହା ହଉ, ଏଇଭଳି ଭାବରେ ଶ୍ଳୋକର ଭାଷ୍ୟରେ କୁହାଯାଉଛି ଯେ କିଏ 26 ନମ୍ବର ଶ୍ଳୋକ ନା 27 ନମ୍ବରରେ କହୁଛନ୍ତି, ଶ୍ରୀଧର ସ୍ୱାମୀ କହୁଛନ୍ତି, ପୁରାଣତ୍ୱ ହେତୁ ତ୍ୱମିତି, ଏ ପୁରାଣ ଯେଉଁ ବସ୍ତୁ ହେଇଛି ଏଇଟା କ'ଣ ପାଇଁ ହେଇଛି ନା, ଆପଣ ଆପଣ ସବୁ ସୃଷ୍ଟି କରୁଛନ୍ତି, ଆପଣ ହେଉଛନ୍ତି ପୁରାଣ ପୁରୁଷ, ଆପଣ ସବୁ ସୃଷ୍ଟି କରୁଛନ୍ତି, ଏବଂ ପ୍ରଭୁ ବିଷ୍ଣୁତ୍ୱ ହେତୁ କାଳ ଇତି, ଭଗବାନଙ୍କର ପ୍ରଭାବ ଏଭଳି ରହିଛି, ଭଗବାନ ଶରଣରେ ନ ଯିବେ ନ ଯିବେ କାଳ ରହିଛି। ଭଗବତ ଗୀତାର ଭଗବାନ କହିଲେ, ମୃତ୍ୟୁ ସର୍ବହରସାହମ, ଭଗବାନ ଆମକୁ ସୁଯୋଗ ପ୍ରଦାନ କରୁଛନ୍ତି, ମନୁଷ୍ୟ ଜନ୍ମ ଦେଇଛନ୍ତି, ଏବଂ ଏଇ ଜନ୍ମରେ ଆମେ ଭଗବାନ ପ୍ରାପ୍ତ ହେବା ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ତଥାପି ଯଦି ଆମେ ଭଗବାନଙ୍କ ଶରଣରେ ନ ଯିବା, ଭଗବାନ ଆମେ ମାନିବା ନାହିଁ, ଭଗବାନ ମୃତ୍ୟୁ ରୂପରେ ଦେଖାଦେବେ, ତମେ ମୃତ୍ୟୁ ଭଗବାନଙ୍କୁ ମାନିବ ନାହିଁ ତ ମୃତ୍ୟୁକୁ ମାନ। ତେଣୁ ଭଗବତ ଗୀତା ନବମଧ୍ୟାୟରେ ଭଗବାନ କହିଲେ କ'ଣ, ତପାମି ଅହମ୍ ବର୍ଷମ ନିଗୃହାମି ସୁଜାମି ଚ ଅମୃତଂ ଚ ମୃତ୍ୟୁଶ୍ଚ ସଦସତ୍ୟାହମ ଅର୍ଜୁନ, ଏଠି ସତ୍କଥା ମଧ୍ୟ ବ୍ୟବହାର କରାଯାଇଛି, ସତ୍ ଏବଂ ଅସତ୍, ଏ ଭୌତିକ ଜଗତ ଯାହା ଦେଖୁଛେ ଦୃଶ୍ୟ ବସ୍ତୁ ଏବଂ ଅଦୃଶ୍ୟ ବସ୍ତୁ ମଧ୍ୟ ରହିଛି, ସମୟରେ ସେଇଟା ଦୃଶ୍ୟମାନ ହେବ, ଏସବୁ ହେଉଛି ଭଗବାନ ଏକାଧାରରେ ଖରାଦିନେ କେତେ ଇଏ କରୁଥିଲେ, ଶୋଷି ନେଇଯାଉଥିଲେ, ଏବଂ ବର୍ଷା ଦିନେ ସିଏ ବର୍ଷା କରୁଛନ୍ତି। କିନ୍ତୁ ବୈଜ୍ଞାନିକମାନେ କହିବେ ନା, ବର୍ଷା ଏମିତି ହେଲା, ଘନୀଭୂତ ହେଇକି ବର୍ଷା ହେଲା, ଖରାରେ କେମିତି ଘନୀଭୂତ ହେଲା, ଏତେ ଗରମ ଥିଲା ପୁଣି କେମିତି ଥଣ୍ଡା ଆସିଲା, କେଉଁଠି ଆସିଲା, ଏ ଭଗବତ ତତ୍ତ୍ୱକୁ ନ ମାନିଲେ ବୈଜ୍ଞାନିକମାନେ ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ। ଆମର ତଥାଗତ ବୈଜ୍ଞାନିକ ଆମର ଯେଉଁ ରହିଛନ୍ତି, ଆମର ବୈଜ୍ଞାନିକ ଶିଷ୍ୟମାନେ ରହିଛନ୍ତି ଗୁରୁ ମହାରାଜଙ୍କର, ସେମାନେ ସବୁ କହନ୍ତି ବିଜ୍ଞାନ ଏ ପର୍ଯ୍ୟନ୍ତ ବହୁତ ପ୍ରଶ୍ନ ରହିଛି ଉତ୍ତର ଦେଇପାରୁନାହିଁ, ସେମାନେ ଜାଣିନାହାନ୍ତି କେମିତି ଦେବେ। କିନ୍ତୁ ଆମେ ଯଦି ଭଗବତ ଗୀତା ଭଗବତ ବିଜ୍ଞାନର ଶରଣ ନେବା, ସବୁ ପ୍ରଶ୍ନର ଉତ୍ତର ପାଇବା, ଏମିତି କିଛି ପ୍ରଶ୍ନ ନାହିଁ ଯାହାର ଉତ୍ତର ନାହିଁ। ଖାଲି ଉତ୍ତର ଅଛି ତା ନୁହଁ, ସମସ୍ୟାର ସମାଧାନ ଅଛି, ସବୁ ସମସ୍ୟାର ସମାଧାନ, ମୃତ୍ୟୁର ସମାଧାନ ରହିଛି, ଏତେ ଛୋଟିଆ କଥା ନୁହଁ ଇଏ ସବୁ ଜିନିଷ। ତେଣୁ କାଳ କଳେତା ମିଶ ଭଗବାନ ଏକାଧାରରେ ଅମୃତ ଏବଂ ମୃତ୍ୟୁ ମଧ୍ୟ। ଭଗବାନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଭଗବାନଙ୍କ ଶରଣରେ ଗଲେ ଆମେ ଅମୃତତ୍ଵ ପ୍ରାପ୍ତ ହେବା, ଆମେ ପ୍ରକୃତରେ ଅମୃତ, କିନ୍ତୁ ଗୋଟେ ମୃତ ଶରୀର ଆମେ ପ୍ରାପ୍ତ ହେଇଛୁ, ସେଇଟାକୁ ଭାବୁଛେ ଆମେ ଆମେ ହେଉଛୁ ସେ ଶରୀର ବୋଲି। ତେଣୁ ଭଗବାନଙ୍କ ଶରଣରେ ଗଲେ ଆମେ ଅମୃତତ୍ଵ ପ୍ରାପ୍ତ ହେବା, ଶରଣରେ ନ ଗଲେ ଆମେ ମୃତ୍ୟୁକୁ ପ୍ରାପ୍ତ ହେବା, ଆମ ଉପରେ ଚଏସ୍ ନିର୍ଭର କରୁଛି। ଭଗବାନ ଆମର ଯେଉଁ ରହିଛି ସ୍ୱାଧୀନତାରେ ହସ୍ତକ୍ଷେପ କରନ୍ତି ନାହିଁ, ଭଗବାନ ହେଉଛନ୍ତି ସମ୍ପୂର୍ଣ୍ଣ ସ୍ୱାଧୀନ, ଏ ଜ୍ଞାନ ମାଧ୍ୟମରେ ଆମକୁ ଶିକ୍ଷା ଦେଇ ଦେଉଛନ୍ତି, ଆମ ଉପରେ ନିର୍ଭର କରି ତୁମେ ଭାଗବତ ଶ୍ରବଣ କର, ନହେଲେ ତୁମେ ଅସୁବିଧା ଭୋଗିବ। ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ଭାଗବତ ଶ୍ରବଣ କରିବା ପାଇଁ, ଭାଗବତ ଶ୍ରବଣ କଲେ ତୁମର ରୋଗ ଭଲ ହେବ, ତୁମେ ଯଦି ଶ୍ରବଣ ନ କରିବ ତୁମର ରୋଗ ଭଲ ହେବ ନାହିଁ, ଅଲ୍ଟରନେଟିଭ ରହିଛି। ତେଣୁ ସ୍ୱାଧୀନତାରେ କାହାର ହସ୍ତକ୍ଷେପ କରାଯାଉ ନାହିଁ, ଭଗବାନ କରୁନାହାନ୍ତି। ତେଣୁ ପ୍ରଭୁପାଦ ମହାରାଜ ଚାହାନ୍ତି ମୋର ଯେଉଁ ନିୟମ ରହିଛି ସେ ନିୟମକୁ ସମସ୍ତେ ମାନି ଚଳନ୍ତି ବୋଲି, କିନ୍ତୁ ଆମେ ନ ମାରିଲେ ଆମେ ଫଳ ଭୋଗ କରିବା। ତେଣୁ ଏଇଭଳି ଭାବରେ କୁହାଯାଉଛି, ବିଶ୍ୱନାଥ ଚକ୍ରବୃଠାକୁ କହୁଛନ୍ତି ବିଶ୍ୱସୃଜା ବ୍ରହ୍ମାଦି ନାମ ବି ଷଷ୍ଠା, ବ୍ରହ୍ମାଙ୍କର ଷଷ୍ଠା ହେଉଛନ୍ତି ସିଏ ଭଗବାନ। ତେଣୁ ବ୍ରହ୍ମା ସେ କଥା କହିଲେ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ ସେ ଶ୍ଳୋକଟି କହିଛନ୍ତି, ଆମେ କହିଥିଲୁ ସେଇଟା। କିନ୍ତୁ ଏ ଭାବ କ'ଣ, ଏ ଶ୍ଳୋକଟି ଯେତେବେଳେ କହୁଛନ୍ତି ଆମର କ'ଣ ନା ଇଏ ଜାମ୍ବବା ଯେତେବେଳେ କହୁଛନ୍ତି, ତାଙ୍କର ଭାବ ହେଉଛି କ'ଣ, ଅହଂ ତୁ ବ୍ରହ୍ମ ସୃଷ୍ଟ, ବ୍ରହ୍ମାଙ୍କର ହାଇଟ୍ ସୃଷ୍ଟି ହେଇଛନ୍ତି ଇଏ ଜାମ୍ବବା, ରାମାୟଣରେ ବର୍ଣ୍ଣନା କରାଯାଇଛି ବ୍ରହ୍ମାଙ୍କର ହାଇଟ୍ ସୃଷ୍ଟି ହେଇଛନ୍ତି ଜାମ୍ବବା, ବ୍ରହ୍ମା ଭଗବାନଙ୍କର ସୃଷ୍ଟି ହେଇଛନ୍ତି, ଭଗବାନ ବ୍ରହ୍ମାଙ୍କଠାରୁ ମୁଁ ସୃଷ୍ଟି ହେଇଛି, କିନ୍ତୁ ଆପଣ ବ୍ରହ୍ମାଙ୍କୁ ସୃଷ୍ଟି କରିଛନ୍ତି, ଆପଣ କେହି ସୃଷ୍ଟିକର୍ତ୍ତା ନାହାନ୍ତି, ତେଣୁ ଆପଣ ହେଉଛନ୍ତି କ'ଣ, ଆପଣ ହେଉଛନ୍ତି କ'ଣ ସର୍ବକାରଣ କାରଣ, ଆପଣ ହେଉଛନ୍ତି ଭଗବାନ କ'ଣ ପୂର୍ଣ୍ଣ ପୂର୍ଣ୍ଣ, ଯାହାଙ୍କ ପାଖରେ ରହିଛି ସବୁକିଛି ସିଏ ହେଉଛନ୍ତି ଭଗବାନ, ଯାହାଙ୍କର କେହି କାରଣ ନାହାନ୍ତି ସିଏ ହେଉଛନ୍ତି ଭଗବାନ। ତେଣୁ ଏଇଭଳି ଭାବରେ ମୁଁ ହେଉଛି ହଁ ତୁ ବ୍ରହ୍ମ ସୃଷ୍ଟ, ମୁଁ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ ହେଇଛି, ଏବଂ କାଳ କଳେ ତାମ ଇସ୍ମି, ଏ କାଳ କାହିଁକି ଭଗବାନ ସୃଷ୍ଟି କରିଛନ୍ତି ନା ସବୁକୁ ଧ୍ୱଂସ କରିବା ପାଇଁ ଭୌତିକ ଜଗତକୁ, ଏଇଭଳି ଭାବରେ ତିନି ଭାବରେ ଭଗବାନ ଆସୁଛନ୍ତି, ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା, ଶିବ ସଂହାରକର୍ତ୍ତା। ଏ ଭୌତିକ ଜଗତରେ ଏହାର ଆବଶ୍ୟକତା ରହିଛି, କାରଣ ଭଗବାନ ଚାହାନ୍ତି ନାହିଁ ଆମେ ସବୁବେଳେ ପାଇଁ ରହିବା, ଭଗବାନ ଚାହାନ୍ତି ଆମେ ସେଠି ଭଗବତ ଧାମକୁ ଯିବା, ଶୀଘ୍ର ଯିବା, ତେଣୁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, କିନ୍ତୁ ଆମେ ଯଦି ଗ୍ରହଣ ନ କରିବା ଆମେ ଯାଇପାରିବା ନାହିଁ, ଏ ଡ୍ରାଇଭ୍ ଯାଇଥିବା। ତେଣୁ ଭଗବାନଙ୍କର କୃପା ରହିଛି, ଭଗବାନ ଆସନ୍ତି ସାଧୁ ଶାସ୍ତ୍ର ଗୁରୁ ଏମାନଙ୍କ ମାଧ୍ୟମରେ ଆମକୁ କିଛି ଜ୍ଞାନ ପ୍ରଦାନ କରନ୍ତି, କିନ୍ତୁ ଭଗବାନଙ୍କ ଶରଣରେ ଯଦି ଆମେ ନ ଯିବା ତାହେଲେ କାଳର ଶରଣରେ ଆମେ ଘୁରି ବୁଲୁଥିବା। ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ। ତେଣୁ କିନ୍ତୁ ଆପଣ ହେଉଛନ୍ତି କାଳର ନିୟନ୍ତ୍ରଣକାରୀ, କିନ୍ତୁ ମୁଁ ହେଉଛି କ'ଣ ନା, ମୁଁ ହେଉଛି କାଳ ଦ୍ୱାରା ନିୟନ୍ତ୍ରିତ ହେଉଛି, ରହୁଛି କାଳ ଦ୍ୱାରା ନିୟନ୍ତ୍ରିତ ହେଉଛନ୍ତି, କିନ୍ତୁ ଭଗବାନ ଭକ୍ତ ପ୍ରକୃତରେ କାଳ ଦ୍ୱାରା ନିୟନ୍ତ୍ରିତ ହୁଅନ୍ତି ନାହିଁ। ଭାଗବତ ତୃତୀୟ ସ୍କନ୍ଧ ପଚିଶ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ନତେ ନିମିତା ଲେଡ଼ି ଏତି, ଏ ଶ୍ଳୋକଟି ଅଛନ୍ତି, ଆମ ସମୟ ହୋଇଗଲାଣି। ତେଣୁ ଏ କାଳ ଯେଉଁମାନେ ଭଗବାନଙ୍କ ଶରଣରେ ନ ଯାଆନ୍ତି ତାଙ୍କ ପାଇଁ କାଳ ରହିଛି, ଭଗବାନ ଭଗବତ ଗୀତାରେ କହିଲେ ନା କାଳସ୍ମି ଲୋକକ୍ଷୟ ପ୍ରବୃଦ୍ଧ ଲୋକାନ୍ ସମାହ ପ୍ରବୃତ୍ତ ରୀତେ ବି ତମ ଭବିଷ୍ୟତ ସର୍ଭେ ଯିଏ ଅବସ୍ଥିତା ପତ୍ନୀ କେ ସୁଯୋଦ୍ଧା। ମୁଁ ଭଗବାନଙ୍କୁ ଦେଖିକରି ଏତେ ମିତ୍ର ତାଙ୍କର ଅର୍ଜୁନ ଭୟ କରିଗଲେ, ଥରିବା ପାଇଁ ଆରମ୍ଭ କଲେ। ତେଣୁ ଭଗବାନ କହୁଛନ୍ତି ମୁଁ ହେଉଛି କାଳ, ମୁଁ ହେଉଛି କାଳ, ଏ ସମସ୍ତଙ୍କୁ ନଷ୍ଟ ସଂହାର କରିବା ପାଇଁ ଏଇଠି ଉପସ୍ଥିତ ହେଇଛି, ତୁମକୁ ଛାଡ଼ିଦେଲେ ଆଉ ସମସ୍ତେ ଇଏ ହେବେ ମୃତ୍ୟୁବରଣ କରିବେ, ତେଣୁ କାଳ ଏଇଭଳି ଭାବରେ ରହିଛନ୍ତି। କାଳ ଆମର ଚଏସ୍ ରହିଛି, ଆମେ ଭଗବାନଙ୍କ ଶରଣରେ ଯିବା ନହେଲେ ଭଗବାନଙ୍କର ଯେଉଁ ଶକ୍ତି ରହିଛି କାଳର ଶରଣରେ ଯିବା। ସମସ୍ତେ ଏଇ କାଳର ପ୍ରଭାବରେ ଘୁରି ବୁଲି ଚାଲିଛନ୍ତି, କିନ୍ତୁ ଆମକୁ ଗୋଟେ ସୁଯୋଗ ମିଳିଛି ପ୍ରଭୁପାଦ ମହାରାଜଙ୍କ କୃପାରୁ, ଗୁରୁଦେବଙ୍କ କୃପାରୁ ଆମେ ଏଠିକି ଆସିଛେ, ଏ କାଳର ପ୍ରଭାବରେ ମୁକ୍ତ ହେବା ପାଇଁ ଆସିଛେ। ତେଣୁ ପ୍ରଭୁପାଦ ମହାରାଜ ସବୁ ବ୍ୟବସ୍ଥା କରିଛନ୍ତି। ଏଇଟାକୁ ଯଦି ଆମେ ଗ୍ରହଣ ନ କରିବା ପୁଣି ସେଇ କାଳ ପ୍ରଭାବ ପଡ଼ିଯିବ। ତେଣୁ ଯାହା ବି ହେଉ ଆମର କଥାକୁ ବିଶ୍ରାମ ଦେବା, କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ ଅନୁରୋଧ କରିବା ଦେବେନ୍ଦ୍ର ଭଗବାନଙ୍କ ନାମ କୀର୍ତ୍ତନ କରିବା। ହରେ କୃଷ୍ଣ।